చైతన్యచంద్రాయ నమో నమస్తే. చైతన్యచంద్రాయ నమో. ఆనందలీలామయ విగ్రహాయ హేమావతి సవిసుందరాయ తస్మై మహాప్రేమారసప్రదాయ చైతన్యచంద్రాయ నమో నమస్తే. చైతన్యచంద్రాయ నమో నమస్తే. చైతన్యచంద్రాయ నమో. చైతన్యచంద్రమతో ఆదిలీల చోదశ పరిచత్ శ్లోక బయలుస్ విద్యాపతి జయ దేవ చండీదాసేర్ గీత విద్యాపతి జయ దేవ
జయదేవ ఏం చండీదాసుల పుస్తకమన్న పాఠ పరి శ్రీ చైతన్య మహాప్రభు శ్రీ రామానందరాయ ఏం స్వరూప దామోదర గోస్వామికి పరి తాంకర విశ్వస్త పార్షదంగ సహిత శ్రీమానక గీతర మాధుర్య ఆస్వాదన కొంతిలె భగవతి కజోచి ఏ రాధాకృష్ణ లీలా సంబంధరే సంగీత రచనా కరివారే విద్యాపతి ఖ్యాతి అర్జన కరితిలె. సే మిథిళార అధివాసిలే ఏం ఏక బ్రాహ్మణ పరివారరే జన్మగ్రహణ కరితిలె. ଗଣନା କରାଯାଏ ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଆବିର୍ଭାବର ପ୍ରାୟ ଏକଶତ ବର୍ଷ ପୂର୍ବେ ଶକାବ୍ଦ ଚତୁର୍ଦ୍ଦଶ ଶତାବ୍ଦୀରେ ଆରମ୍ଭରେ ରାଜା ଶିବସିଂହ ଏବଂ ରାଣୀ ଲକ୍ଷ୍ମୀଦେବୀଙ୍କ ରାଜତ୍ୱ କାଳରେ ସେ ତାଙ୍କର ସଙ୍ଗୀତମାନ ରଚନା କରିଥିଲେ. ବିଦ୍ୟାପତିଙ୍କ ଦ୍ୱାଦଶ ପୁରୁଷର ବଂଶଧରଗଣ ଅଦ୍ୟାପି ବାସ କରୁଛନ୍ତି. ଭଗବାନ କୃଷ୍ଣଙ୍କ ଲୀଳା ସମ୍ବନ୍ଧୀୟ ବିଦ୍ୟାପତିଙ୍କ ସଙ୍ଗୀତମାନଙ୍କରେ କୃଷ୍ଣଙ୍କ ବିରହଜନିତ ଅନୁଭୂତି ଗଭୀର ଭାବେ ପ୍ରକାଶ ପାଇଛି. ଶ୍ରୀ ଚୈତନ୍ୟ ମହାପ୍ରଭୁ କୃଷ୍ଣଙ୍କ ବିରହଜନିତ ଭାବ ବିବଳତାରେ ଏହିସବୁ ସଙ୍ଗୀତର ମାଧୁର୍ଯ୍ୟ ଆସ୍ୱାଦନ କରୁଥିଲେ. ବଙ୍ଗଦେଶର ମହାରାଜ ଲକ୍ଷ୍ମଣ ସେନଙ୍କ ରାଜତ୍ୱ କାଳରେ ଜୟଦେବ ଏକାଦଶ ବା ଦ୍ୱାଦଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ. ତାଙ୍କର ପିତାଙ୍କ ନାମ ଭୋଜଦେବ ଏବଂ ମାତାଙ୍କ ନାମ ବାମାଦେବୀ ଥିଲା. ସେ ବହୁ ବର୍ଷ ଧରି ବହୁ ବଙ୍ଗଦେଶର ତତ୍କାଳୀନ ରାଜଧାନୀ ନବଦ୍ୱୀପରେ ବାସ କରିଥିଲେ. ତାଙ୍କର ଜନ୍ମଭୂମି ବୀରଭୂମ ଜିଲ୍ଲା ଅନ୍ତର୍ଗତ କେନ୍ଦୁବୁଲ୍ଲ ନାମକ ଗ୍ରାମ ଅଟେ. କେତେକ ପ୍ରାମାଣିକ ଅଧିକାରୀଙ୍କ ମଧ୍ୟରେ ସେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ. ଆଉ କେତେ ମଧ୍ୟ କୁହନ୍ତି ଯେ ସେ ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିଲେ. ସେ ତାଙ୍କର ଜୀବନର ଶେଷ ଭାଗ ଜଗନ୍ନାଥ ପୁରୀଠାରେ ଅତିବାହିତ କରିଥିଲେ. ତାଙ୍କର ବିଖ୍ୟାତ ପୁସ୍ତକମାନଙ୍କ ମଧ୍ୟରେ ଗୀତଗୋବିନ୍ଦ ଅନ୍ୟତମ ଅଟେ, ଯାହା କୃଷ୍ଣ ବିରହଜନିତ ଅନୁଭୂତିର ଦ୍ୱିତୀୟ ରସରେ ପୂର୍ଣ୍ଣ ଅଟେ. ଶ୍ରୀମଦ୍ ଭାଗବତମରେ ଉଲ୍ଲେଖ ଥିବା ଅନୁସାରେ ରାସ ନୃତ୍ୟ ପୂର୍ବରୁ ଗୋପୀମାନେ କୃଷ୍ଣ ବିରହ ଅନୁଭବ କରିଥିଲେ ଏବଂ ଏହି ଅନୁଭୂତି ଗୀତଗୋବିନ୍ଦରେ ପ୍ରକାଶ ହୋଇଛି. ବହୁ ବୈଷ୍ଣବ ଗୀତଗୋବିନ୍ଦ ଉପରେ ଅନେକ ଭାଷ୍ୟ ଲେଖିଛନ୍ତି। ଚଣ୍ଡିଦାସ ନାନୁର ଗ୍ରାମରେ ଜନ୍ମ ହୋଇଥିଲେ, ଯାହା ମଧ୍ୟ ବଙ୍ଗଦେଶର ବୀରଭୂମି ଜିଲ୍ଲା ଅନ୍ତର୍ଗତ ଅଟେ। ସେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ କୁହାଯାଏ ଯେ ସେ ମଧ୍ୟ ଶତାବ୍ଦୀ ଚତୁର୍ଦ୍ଦଶ ଶତାବ୍ଦୀର ଆରମ୍ଭରେ ଜନ୍ମଗ୍ରହଣ କରିଥିଲେ। କୁହାଯାଏ ଯେ ଚଣ୍ଡିଦାସ ଏବଂ ବିଦ୍ୟାପତି ପରମ ବନ୍ଧୁ ଥିଲେ, କାରଣ ଉଭୟଙ୍କ ଲେଖାରେ ଦିବ୍ୟ ବୀର ଅନୁଭୂତି ବହୁଳ ଭାବେ ପ୍ରକାଶ ପାଇଛି। ଚଣ୍ଡିଦାସ ଏବଂ ବିଦ୍ୟାପତିଙ୍କ ବର୍ଣ୍ଣିତ ଭାବବିହଳ ଅନୁଭୂତି ବାସ୍ତବରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଦର୍ଶନ କରିଥିଲେ। ଶ୍ରୀମତୀ ରାଧାରାଣୀଙ୍କ ଭୂମିକାରେ ସେ ସେହିସବୁ ଅନୁଭୂତି ଆସ୍ୱାଦନ କରୁଥିଲେ ଏବଂ ଏ କ୍ଷେତ୍ରରେ ତାଙ୍କର ଉପଯୁକ୍ତ ପାର୍ଶ୍ୱଦ ଥିଲେ ଶ୍ରୀ ଆନନ୍ଦ ରାୟ ଏବଂ ଶ୍ରୀ ସ୍ୱରୂପ ଦାମୋଦର ଗୋସ୍ୱାମୀ। ଏହି ଘନିଷ୍ଠ ପାର୍ଶ୍ୱଦ୍ୟ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ରାଧାରାଣୀଙ୍କ ପରି ଅନୁଭବ କରିବା ଲୀଳାରେ ବହୁତ ସାହାଯ୍ୟ କରିଥିଲେ। ଏ ସମ୍ପର୍କରେ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମତ ପ୍ରକାଶ କରିଛନ୍ତି ଯେ ବିଦ୍ୟାପତି, ଚଣ୍ଡିଦାସ ଏବଂ ଜୟଦେବଙ୍କ ପୁସ୍ତକମାନଙ୍କରୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଯେଉଁ ବିରହ ଅନୁଭୂତି ଲାଭ କରିଛନ୍ତି ସେସବୁ ଶ୍ରୀ ରାମାନନ୍ଦ ରାୟ ଏବଂ ସ୍ୱରୂପ ଦାମୋଦରଙ୍କ ପରି ସର୍ବଶ୍ରେଷ୍ଠ ପରିପୂର୍ଣ୍ଣତା ଲାଭ କରିଥିବା ପରମହଂସ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଗଚ୍ଛିତ ଥାଏ, କାରଣ ସେମାନଙ୍କର ଆଧ୍ୟାତ୍ମିକ ଚେତନା ଅତ୍ୟନ୍ତ ଉନ୍ନତସ୍ତରର ଅଟେ। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ କାର୍ଯ୍ୟକୁ ଅନୁକରଣ କରି ସାଧାରଣ ଲୋକଙ୍କ ପକ୍ଷରେ ଏସବୁ ବିଷୟ ଆଲୋଚନା କରିବା ଉଚିତ ନୁହେଁ। ପାର୍ଥିବ କବିତାର ସମାଲୋଚକ ଏବଂ ଭଗବତ ଚେତନାଧୀନ ଏବଂ ଦୈହିକ ଇନ୍ଦ୍ରିୟ ପ୍ରଭୃତି ଚରିତାର୍ଥ କରୁଥିବା ସାହିତ୍ୟିକମାନ ଏହିସବୁ ଉଚ୍ଚକୋଟୀର ଦିବ୍ୟଶାସ୍ତ୍ର ପାଠ କରିବାର କିଛି ଆବଶ୍ୟକତା ନାହିଁ। ଇନ୍ଦ୍ରିୟ ତୃପ୍ତି ସାଧନାରେ ମାତିଥିବା ବ୍ୟକ୍ତିଗଣ ରାଗାନୁଗ ବ୍ୟକ୍ତିର ଭକ୍ତିର ଅନୁକରଣ କରିବା ଉଚିତ ନୁହେଁ। ଚଣ୍ଡିଦାସ, ବିଦ୍ୟାପତି ଏବଂ ଜୟଦେବ ସେମାନଙ୍କ ସଙ୍ଗୀତରେ ପରମପୁରୁଷ ଭଗବାନଙ୍କ ଦିବ୍ୟ କାର୍ଯ୍ୟକଳାପ ବର୍ଣ୍ଣନା କରିଛନ୍ତି। ବିଦ୍ୟାପତି, ଜୟଦେବ ଏବଂ ଚଣ୍ଡିଦାସଙ୍କ ସଙ୍ଗୀତରେ ପାର୍ଥିବ ବ୍ୟାଖ୍ୟାକାରୀଗଣଙ୍କ ସାଧାରଣ ଲୋକଙ୍କୁ କେବଳ ଲମ୍ପଟ ସାଜିବାରେ ସାହାଯ୍ୟ କରିଥାନ୍ତି ଏବଂ ଏହା କେବଳ ସାମାଜିକ ବ୍ୟଭିଚାର ଏବଂ ପୃଥିବୀରେ ନାସ୍ତିକତା ସୃଷ୍ଟି କରେ। ରାଧାକୃଷ୍ଣଙ୍କ ଲୀଳାକୁ ଜଣେ ପାର୍ଥିବ ଯୁବକ ଯୁବତୀର କାର୍ଯ୍ୟ ବୋଲି ଭୁଲ ବୁଝିବା ଉଚିତ ନୁହେଁ। ଯୁବକ ଯୁବତୀଙ୍କ ପାର୍ଥିବ ଯୌନ କ୍ରିୟାକଳାପ ଅତ୍ୟନ୍ତ ଭିନ୍ନ ଅଟେ, ତେଣୁ ଦୈହିକ ଚେତନା ଥିବା ଏବଂ ଇନ୍ଦ୍ରିୟ ତୃପ୍ତି କାମନା କରୁଥିବା ବ୍ୟକ୍ତିମାନଙ୍କୁ ଶ୍ରୀ ରାଧା ଏବଂ କୃଷ୍ଣଙ୍କ ଦିବ୍ୟ ଲୀଳା ସମ୍ବନ୍ଧରେ ଆଲୋଚନା କରିବାକୁ ମନା କରାଯାଇଛି। ତେଣୁ ଏହି ଚୈତନ୍ୟ ଚରିତାମୃତମ୍ ହେଉଛି ବହୁତ ଉନ୍ନତସ୍ତରର ଗ୍ରନ୍ଥ। ପ୍ରଭୁପାଦ ମହାରାଜ କହନ୍ତି ହେଉଛି ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି, ଭଗବତ ଗୀତାକୁ ଗ୍ରାଜୁଏସନ୍ ଷ୍ଟଡି, ଭଗବତ ଗୀତାର ସ୍କୁଲ ହାଇସ୍କୁଲ ଷ୍ଟଡି, ଭାଗବତଙ୍କୁ ଗ୍ରାଜୁଏସନ୍ ଷ୍ଟଡି ଏବଂ ଚୈତନ୍ୟ ଚରିତାମୃତ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ବୋଲି ସେ କହିଛନ୍ତି। ତେଣୁ ଆମର ହାଇସ୍କୁଲ ଷ୍ଟଡିର ଯୋଗ୍ୟତା ନାହିଁ, କିନ୍ତୁ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ବିଷୟରେ କରିବା ପାଇଁ ଆମକୁ କୁହାଯାଇଛି। ଯାହା ହଉ, ଆମେ ଚୈତନ୍ୟ ମହାପ୍ରଭୁଙ୍କ ପୁରା ପ୍ରାର୍ଥନା କରିବା ଏବଂ ବୈଷ୍ଣବମାନଙ୍କ ପୁରା ପ୍ରାର୍ଥନା କରିବା, ଯାହାଫଳରେ କି ଆମେ ଏଇ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା କିଛି ବର୍ଣ୍ଣନା କରିପାରିବା ବା ଶ୍ରବଣ କରିପାରିବା ବା କୀର୍ତ୍ତନ କରିପାରିବା। ତେଣୁ ଏଇ ଯେଉଁ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା, ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କରାଯାଇଛି ଯେମିତି ଭଗବାନ ଅନନ୍ତ, ସେଭଳି ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ମଧ୍ୟ ଅନନ୍ତ ରହିଛି। କିନ୍ତୁ କିଛି କିଛି ଲୀଳା ଆମର କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଚୈତନ୍ୟ ଚରିତାମୃତ ଯାହା ବର୍ଣ୍ଣନା କରାଯାଉଛି, ସେ କହୁଛନ୍ତି ଚୈତନ୍ୟ ଚନ୍ଦ୍ର ଲୀଳା ପ୍ରକୃତରେ ତାଙ୍କର ବ୍ୟାସ ହେଉଛନ୍ତି ବୃନ୍ଦାବନ ଦାସ। ଯେମିତି ବ୍ୟାସଦେବ ଶ୍ରୀମଦ ଭାଗବତ ରଚନା କରିଛନ୍ତି, ସମସ୍ତ ବୈଦିକ ଶାସ୍ତ୍ର ସେ ରଚନା କରିଛନ୍ତି, ଭଗବତ ଗୀତା, ଭାଗବତ, ବେଦାନ୍ତ ସୂତ୍ର, ଉପନିଷଦ, ବେଦ ସବୁକିଛି ସେ ରଚନା କରିଛନ୍ତି। ତେଣୁ ସେ ବ୍ୟାସଦେବଙ୍କର ଅବତାର ହେଉଛନ୍ତି ଯେ ବୃନ୍ଦାବନ ଦାସ ଠାକୁର, ଯେ ଚୈତନ୍ୟ ଭାଗବତ ରଚନା କରିଛନ୍ତି। ଏବଂ କୃଷ୍ଣଦାସ କବିରାଜ କହୁଛନ୍ତି ଯେ ସେ ଯେଉଁ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି, ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି, ସେ ଲୀଳାକୁ ଏଠାରେ କିଛି କିଛି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଚୈତନ୍ୟ ଚରିତାମୃତରେ ମୋଟ ଭାବରେ ତିନୋଟି ଖଣ୍ଡ ରହିଛି, ତିନୋଟି ଲୀଳା ରହିଛି। ଗୋଟେ ହେଉଛି ଆଦିଲୀଳା, ଗୋଟେ ହେଉଛି ମଧ୍ୟ ଲୀଳା, ଆଉ ଗୋଟେ ହେଉଛି ଅନ୍ତଲୀଳା। ତେଣୁ ଆଦିଲୀଳାରେ ମହାପ୍ରଭୁଙ୍କର ଜନ୍ମରୁ ଆରମ୍ଭ କରି 1486 ମସିହା ଫାଲ୍ଗୁନ ପୂର୍ଣ୍ଣମୀ ତିଥିରେ ମହାପ୍ରଭୁ ଜନ୍ମଗ୍ରହଣ କରିଥିଲେ ନବଦ୍ୱୀପ ଧାମରେ। ତେଣୁ ସେଠୁ ଆରମ୍ଭ କରି 24 ବର୍ଷ ପର୍ଯ୍ୟନ୍ତ, ଯେତେବେଳେ ପର୍ଯ୍ୟନ୍ତ ମହାପ୍ରଭୁ ସନ୍ନ୍ୟାସ ଲୀଳା ଗ୍ରହଣ କଲେ, ସେହି ପର୍ଯ୍ୟନ୍ତ ଆଦିଲୀଳାରେ ସବୁ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତାମୃତରେ। ଏବଂ ଯେତେବେଳେ ମହାପ୍ରଭୁ ସନ୍ନ୍ୟାସ ନେଲେ, 24 ବର୍ଷରେ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ, ସନ୍ନ୍ୟାସ ଗ୍ରହଣ କରିକି ସେ ଆସିଲେ ଜଗନ୍ନାଥ ପୁରୀ ଧାମକୁ ଆସିଲେ। ତେଣୁ ଏଇଠି ସେ 24 ବର୍ଷ କାଳ ତାଙ୍କ ଲୀଳା ସବୁ କରିଛନ୍ତି। ତେଣୁ ଏଇ 24 ବର୍ଷରୁ ଯେଉଁ ପ୍ରଥମ 6 ବର୍ଷ ଯେଉଁଠି ମହାପ୍ରଭୁ ବିଭିନ୍ନ ସ୍ଥାନକୁ ସବୁ ପରିଭ୍ରମଣ କରୁଥିଲେ, ଦକ୍ଷିଣାର୍ଥ ଯାଇଥିଲେ, ଉତ୍ତରକୁ ଯାଇଥିଲେ, ବିଭିନ୍ନ ସ୍ଥାନକୁ ସବୁ ପରିଭ୍ରମଣ କରିଥିଲେ, ସେସବୁକୁ ମଧ୍ୟ ଲୀଳାରେ ବର୍ଣ୍ଣନା କରାଯାଉଛି। ଏବଂ ଅନ୍ତିମର ଯେଉଁ 18 ବର୍ଷ, ସେ ଅନ୍ତିମ ଲୀଳାଟିକୁ ଅନ୍ତଲୀଳାରେ ବର୍ଣ୍ଣନା କରାଯାଉଛି। ତେଣୁ ଆଦିଲୀଳା ଆମେ ତ୍ରୟୋଦଶ ପରିଚ୍ଛେଦରେ ଏସବୁ ବର୍ଣ୍ଣନା କରାଯିବ, ତ୍ରୟୋଦଶ ପରିଚ୍ଛେଦରେ ମହାପ୍ରଭୁଙ୍କ ଜନ୍ମଲୀଳା ବିଷୟରେ ବର୍ଣ୍ଣନା କରାଯିବ, ମହାପ୍ରଭୁ କିଭଳି ଜନ୍ମଗ୍ରହଣ କରୁଛନ୍ତି। ଆପଣମାନେ ଜାଣନ୍ତି ଭଗବତ ଗୀତାରେ ଭଗବାନ କହିଛନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅଭ୍ୟୁତ୍ଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାମ।
ଯେତେବେଳେ ଧର୍ମର ଗ୍ଲାନି ହେଉଛି ଏବଂ ଅଧର୍ମର ଅଭ୍ୟୁତ୍ଥାନ ହେଉଛି ଏବଂ ଧର୍ମ ସଂସ୍ଥାପନ ଭଗବାନ ପ୍ରତି ଯୁଗରେ ଆସୁଛନ୍ତି, ତିନୋଟି କାର୍ଯ୍ୟ କରୁଛନ୍ତି, ଗୋଟେ ହେଉଛି ପରିତ୍ରାଣାୟ ସାଧୁନା ବିନାଶାୟ ଦୁଷ୍କୃତା, ଧର୍ମ ସଂସ୍ଥାପନାର୍ଥାୟ ସଂଘବାମ ଯୁଗରେ, ତିନୋଟି କାର୍ଯ୍ୟ ହେଉଛି, ଗୋଟେ ହେଉଛି ଜୟ ଶ୍ରୀଗୋବିନ୍ଦ ଦାସ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ହେଉଛି ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ଦୁଷ୍କୃତି ନୁହଁ, ଚାରିପ୍ରକାର ଦୁଷ୍କୃତି ନ ବିଷୟରେ ବର୍ଣ୍ଣନା କରାଯାଇଛି ଭଗବତ ଗୀତାରେ, ଭଗବାନ ସେମାନେ ବିନାଶ କରନ୍ତି ଏବଂ ଧର୍ମ ସଂସ୍ଥାପନ କରନ୍ତି। ଇଏ ହେଉଛି ବାହ୍ୟ କାରଣ, ଭଗବାନ ଇଏ ହେଉଛି ଆମ ପାଇଁ, ଯେଉଁମାନେ ସାଧୁ ବ୍ୟକ୍ତିମାନଙ୍କୁ ଆନନ୍ଦ ପ୍ରଦାନ କରିବେ ସେ ଆମମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ଦୁଷ୍କୃତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି ସେମାନେ ତାଙ୍କୁ ବିନାଶ କରି ତାଙ୍କର ମଧ୍ୟ ମଙ୍ଗଳ କରୁଛନ୍ତି, ସେ ସେମାନଙ୍କ ପାଇଁ ମଙ୍ଗଳ କରାହେଉଛି ଏବଂ ଧର୍ମ ସଂସ୍ଥାପନ କାହା ପାଇଁ କରାହେଉଛି, ଆମ ପାଇଁ କରାହେଉଛି। ଇଏ ହେଉଛି ବାହ୍ୟ କାରଣ। ଭଗବାନଙ୍କର ମଧ୍ୟ ଗୋଟେ ଇଚ୍ଛା ଅଛି, ଭଗବାନଙ୍କର ଇଚ୍ଛା ରହିଥାଏ, ସେ ଇଚ୍ଛା କ'ଣ ଆମ ଚୈତନ୍ୟ ବର୍ଣ୍ଣନା କରାଯାଇଛି, ଭଗବାନ ନିଜେ ଆସ୍ୱାଦନ କରୁଛନ୍ତି, ଶ୍ରୀରାଧାୟୁ ହରିନ୍ଦୁ। ଆମର ଏହି ପ୍ରସଙ୍ଗରେ ଆମର ଶ୍ରୀ ଗୌରବିନ୍ଦ ସର ମହାରାଜ ଏଇ କଥାଟି କୁହନ୍ତି ଯେ ଭଗବାନଙ୍କର ଲୋଭ, ସାଧାରଣତଃ ଆମର ସବୁ ରହିଛି କାମ କ୍ରୋଧ ଲୋଭ ମୋହ, ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବତ ଗୀତାରେ ବର୍ତ୍ତମାନ ବର୍ଣ୍ଣା ପାଠ କରାଯାଉଛି, ଚତୁର୍ଦ୍ଦଶ ଅଧ୍ୟାୟ କ'ଣ ଗୁଣୋତ୍ତର ବିଭାଗ ବିଷୟରେ ବର୍ଣ୍ଣନା କରାଯାଉଛି, ରଜଗୁଣ ତମଗୁଣ ସତ୍ୟଗୁଣ, ଏହିସବୁ ରଜ ତମଗୁଣର ଲକ୍ଷଣ ହେଉଛି ସେଇଟା, କାମ ଏସ କ୍ରୋଧ ଏସ ରଜଗୁଣ ସଦ୍ଭବ ମହାସନ ମହାପାପମା ବିଧିହୀନ ବିବିଗଣ, କାମ କ୍ରୋଧ ଲୋଭ ଏସବୁ ହେଉଛି ରଜଗୁଣରୁ ଆସିଛି, ତେଣୁ ଇଏ ହେଉଛି ଆମର ବଡ଼ ଶତ୍ରୁ ବୋଲି ଭଗବତ ଗୀତାରେ ଭଗବାନ ଅର୍ଜୁନ କହୁଛନ୍ତି ଚତୁର୍ଦ୍ଦଶ ଅଧ୍ୟାୟରେ, ଚତୁର୍ଦ୍ଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି, ଏଇଟା ତୃତୀୟ ଅଧ୍ୟାୟ ବର୍ଷ କୁହାଯାଇଛି, ଚତୁର୍ଦ୍ଦଶ ଅଧ୍ୟାୟରେ ବିସ୍ତାର ଭାବରେ ଗୁଣୋତ୍ତର ବିଷୟରେ ବର୍ଣ୍ଣନା କରାଯାଉଛି, କିନ୍ତୁ ଭଗବାନଙ୍କର ଏଇ ଗୁଣୋତ୍ତର ନଥାଏ, ଭଗବାନ ସେ ଗୁଣର ଉର୍ଦ୍ଧ୍ୱରେ, କିନ୍ତୁ ହେଲେ ମଧ୍ୟ ଭଗବାନଙ୍କ ଲୋଭ ରହିଛି, ସେ ଲୋଭ କିପରି ନା ଶୁଦ୍ଧ ସତ୍ୱସ୍ତରର ଲୋଭ, କିଭଳି ଭଗବାନଙ୍କ ଲୋଭ ନା ଯେତେବେଳେ ଭଗବାନ ଆସନ୍ତି ସତ୍ୟଯୁଗରେ ନୃସିଂହଦେବଙ୍କ ଅବତାରକୁ ଆସନ୍ତି, ନୃସିଂହଦେବକୁ ଆସନ୍ତି, ଭଗବାନ କେମିତି ଆସୁଛନ୍ତି, ସତ୍ୟଂ ବିଧାତଂ ନିରବୁଦ୍ଧ ଭାସିତଂ ବ୍ୟାପ୍ତିଂ ଚ ତ୍ୱେକେ ତ୍ୱେକେନ ଭୂତେଷୁ ଚାକ୍ରଚାତ୍ମନ ସ୍ତମ୍ଭେ ସଭାୟାଂ ନ ମୃଗଂ ନ ମାଂସଂ, ସତ୍ୟଂ ବିଧାତଂ ତାଙ୍କର ଭକ୍ତମାନଙ୍କର କଥାକୁ ସତ୍ୟ କରିବା ପାଇଁ ଭଗବାନ ଆସୁଛନ୍ତି, ଯିଏକି ସମସ୍ତ ଭୂତରେ ସବୁଠାରେ ବିଦ୍ୟମାନ ଅଛନ୍ତି, ତେଣୁ ସେଇଠି ସେ ସ୍ତମ୍ଭରୁ ଆସୁଛନ୍ତି, ସ୍ତମ୍ଭେ ସଭାୟାଂ ସ୍ତମ୍ଭରୁ ଆସୁଛନ୍ତି, କିଭଳି ଭାବରେ ଆସୁଛନ୍ତି ନ ମୃଗମ୍ ନ ମାନସ, ଗୋଟେ ଏଭଳି ଶରୀର ଧାରଣ କରୁଛନ୍ତି, ସିଂହ ଶରୀର ଗ୍ରୀବାରୁ ତଳ ପର୍ଯ୍ୟନ୍ତ ସିଂହ ଶରୀର ଏବଂ ଉପରେ ମସ୍ତକ ହେଉଛି ସିଂହ ଶରୀର ମନୁଷ୍ୟ ଶରୀର, ନା ଏଇ ତଳଟା ହେଉଛି ମନୁଷ୍ୟ ଶରୀର ଉପରଟା ହେଉଛି ସିଂହ ଶରୀର, ନରସିଂହ ରୂପରେ ଆସୁଛନ୍ତି, ତେଣୁ ଭଗବାନଙ୍କର ଲୋଭ ହେଉଛି ଯେତେବେଳେ ଭଗବାନ ଆସୁଛନ୍ତି କ୍ରୋଧ ପ୍ରକାଶ କରିଛନ୍ତି, ହିରଣ୍ୟାକୁ ବଧ କରିଛନ୍ତି ଏବଂ ହିରଣ୍ୟାକର ଯେତେ ସବୁ ପାର୍ଶ୍ୱମାନଙ୍କୁ ସମସ୍ତେ ବଧ କରିକିରି ସେତେବେଳେ କ୍ରୋଧରେ ରହିଛନ୍ତି, ଭଗବାନ କ୍ରୋଧ ସେଠି ଦେଖାଯାଉଛି, ସେହି ସମୟରେ ବ୍ରହ୍ମା ଶିବ ଇନ୍ଦ୍ର ଆଦି ସମସ୍ତ ଦେବତାମାନେ ଭଗବାନଙ୍କୁ ସ୍ତୁତି, ଲକ୍ଷ୍ମୀ ଦେବୀ ଭଗବାନଙ୍କୁ ସ୍ତୁତି କରୁଛନ୍ତି, କିନ୍ତୁ ସେ ତାଙ୍କର କ୍ରୋଧ ଶାନ୍ତ ହେଉନି, କିନ୍ତୁ ଯେତେବେଳେ ବ୍ରହ୍ମା ପଠାଉଛନ୍ତି ପ୍ରହ୍ଲାଦ ମହାରାଜକୁ, ପ୍ରହ୍ଲାଦ ମହାରାଜ ଯେତେବେଳେ ଭଗବାନଙ୍କର କୋଳରେ ଭଗବାନ ନିଜେ ଆଣି କୋଳରେ ବସୁଛନ୍ତି, ପ୍ରହ୍ଲାଦ ମହାରାଜ ତାଙ୍କୁ ପ୍ରଣାମ କରୁଛନ୍ତି, ସେତେବେଳେ ସେମାନେ ତାଙ୍କୁ ନିଜ କୋଳରେ ବସୁଛନ୍ତି, ସେତେବେଳେ ଭଗବାନ ଶାନ୍ତ ହେଇଯାଉଛନ୍ତି, ତେଣୁ ସେଠି ତାଙ୍କର ଲୋଭ ଜାତ ହେଇଛି ଯେ ପ୍ରହ୍ଲାଦ ମୋ କୋଳରେ ବସିକି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ମୁଁ ତ ସେ ଆନନ୍ଦ ପାଇପାରୁନି, କାରଣ ତାଙ୍କର କେହି ପିତା ନାହାନ୍ତି, ସେ କୁମ୍ଭରୁ ବାହାରିଛନ୍ତି, ତେଣୁ ତା ପର ତୃତୀୟ ଯୁଗରେ ଭଗବାନ ଆସିଲେ ପିତାମାତାଙ୍କୁ ଆଶ୍ରୟ କରି ଆସିଲେ, ଭଗବାନ ରାମଚନ୍ଦ୍ର ଉପରେ ଆସିଲେ, ରାମଚନ୍ଦ୍ର ଉପରେ ଆସିକିରି ସେ ସବୁ ବିଭିନ୍ନ ପ୍ରକାର ଲୀଳା କଲେ, ପିତାର ଯେଉଁ ସୁଖ ସେଟାକୁ ପୁତ୍ରର ସୁଖଟା ଅନୁଭବ କଲେ, ସେ ପିତାର ସୁଖ ଅନୁଭବ କରିଥିଲେ ହିରଣ୍ୟକଶିପୁ ହିସାବରେ, ମାନେ ପ୍ରହ୍ଲାଦକୁ ନିଜ କୋଳରେ ଧାରଣ କରିକିରି ପିତାର ସୁଖଟା ଅନୁଭବ କରିଥିଲେ, କିନ୍ତୁ ପୁତ୍ରର ସୁଖଟା ଅନୁଭବ କରିନଥିଲେ, ତ ତେଣୁ ଭଗବାନ ରାମଚନ୍ଦ୍ର ଉପରେ ଆସିଲେ ସେତେବେଳେ ସେ ଦଶରଥ ଏବଂ କୌଶଲ୍ୟା ଏମାନଙ୍କର ପାଖରେ ରହିକରି ସେ ପୁତ୍ରର ସୁଖଟି ଅନୁଭବ କଲେ। କିନ୍ତୁ ତା ଦେହରେ ପୁଣି ତାଙ୍କର ଲୋଭ ଗୋଟେ ରହିଗଲା। କ'ଣ ଲୋଭ ରହିଲା ନା, ସେ ତ୍ରେତା ଯୁଗରେ ଏକ ପତ୍ନୀ ବ୍ରତ ଧାରଣ କରିଥିଲେ। ସେ ଯେତେବେଳେ ବିଭିନ୍ନ ବନରେ ଯାଉଛନ୍ତି, ଗମନ କରୁଛନ୍ତି ପିତାଙ୍କର ସତ୍ୟକୁ ରକ୍ଷା କରିବା ପାଇଁ, ସେତେବେଳେ ସବୁ ବିଭିନ୍ନ ଆଶ୍ରମର ମୁନି ଋଷିମାନେ ଚାହୁଁଛନ୍ତି ତାଙ୍କର ସଙ୍ଗ ଲାଭ କରିବା ପାଇଁ। ସେ କହୁଛନ୍ତି ମୁଁ ବର୍ତ୍ତମାନ ଏକ ପତ୍ନୀ ବ୍ରତ ଧାରଣ କରିଛି, ତେଣୁ ଆଉ ମୁଁ ଏଇଟାକୁ ତୁମକୁ ଏ ଜନ୍ମରେ ଏ ଲୀଳାରେ ତୁମକୁ ସେ ସୁଖ ପ୍ରଦାନ କରିପାରିବିନି, ତେଣୁ ତ ପର ଲୀଳାରେ ମୁଁ ସେଇଟାକୁ ସେ ସୁଖ ପ୍ରଦାନ କରିବି। ତେଣୁ ତାଙ୍କର ଇଚ୍ଛା ହେଉଛି ଯେଉଁ ଅନ୍ୟମାନଙ୍କୁ ଯେଉଁ ଆନନ୍ଦ ବହୁ ସ୍ତ୍ରୀ ଗ୍ରହଣ କରିବା ପାଇଁ। ତେଣୁ ତା ପର ଜନ୍ମରେ ଦ୍ୱାପର ଯୁଗରେ ଯେତେବେଳେ ଭଗବାନ ଆସନ୍ତି କୃଷ୍ଣ ରୂପରେ, ସେତେବେଳେ ସେ ଅନେକ ସ୍ତ୍ରୀ ଗ୍ରହଣ କରୁଛନ୍ତି, ଅନେକ ଗୋପୀମାନଙ୍କର ସାଙ୍ଗ କରୁଛନ୍ତି, ଅନେକ ଦ୍ୱାରକାରେ 16,108 ରାଣୀ ବିବାହ କରିଛନ୍ତି, ବୃନ୍ଦାବନରେ ଅନେକ ଗୋପୀମାନଙ୍କ ସେ ସଙ୍ଗେ ରାସଲୀଳା କରିଛନ୍ତି। ଏସବୁ କରାଯାଇଛି, ପରକୀୟ ଲୀଳା ଏସବୁ ରହିଛି। ଏଠି ଭଗବାନଙ୍କର ଏ ଲୋଭଟି ମଧ୍ୟ ପୂର୍ଣ୍ଣ ହେଲା। କିନ୍ତୁ ତଥାପି ତାଙ୍କର ଆହୁରି ଗୋଟିଏ ଲୋଭ ରହିଗଲା। ସେ ଲୋଭ କ'ଣ ନା, ଚୈତନ୍ୟ ଚରିତ୍ରାନ୍ତ ବର୍ଣ୍ଣନା କରାଯାଉଛି, ଶ୍ରୀ ରାଧାୟା ପ୍ରଣାମୀ ବାହାରିବା। ସେ ରାଧାରାଣୀଙ୍କ ସହିତ ରାସଲୀଳା ଇତ୍ୟାଦି ବହୁତ 11 ବର୍ଷ ଧରିକି ଭଗବାନ ବୃନ୍ଦାବନରେ ତାଙ୍କର ଗୋପୀମାନଙ୍କ ସହିତ ଏବଂ ଅନ୍ୟମାନଙ୍କ ସହିତ ଲୀଳା କରିଛନ୍ତି। କିନ୍ତୁ ହେଲେ ମଧ୍ୟ ହଁ, ସେ ଜାଣିପାରିଲେ ନାହିଁ ରାଧାଙ୍କର ପ୍ରଣୟ ମହିମା କିଭଳି, ଶ୍ରୀ ରାଧା ପ୍ରଣୟ ମହିମା କିଛି ସମୟ ହେଲା। ସ୍ୱାଦ୍ୟ ଅନାଦ୍ଭୁତ ମଧୁରିମା କିନ୍ତୁ ସମ୍ମା ମଧ୍ୟ, ଏ ଯେଉଁ ଅଦ୍ଭୁତ ମଧୁରିମା ସେ ପ୍ରାପ୍ତ ହେଉଛନ୍ତି, ସ୍ୱାଦ ପ୍ରାପ୍ତ ହେଉଛନ୍ତି ରାଧାରାଣୀ, ସେଇଟା କିଭଳି ଭାବରେ ମୋର ସ୍ୱାଦ, ଭଗବାନଙ୍କର ସେ ଆନନ୍ଦ ସେଇଟାକୁ ରାଧାରାଣୀ ଅନୁଭବ କରୁଛନ୍ତି, କିନ୍ତୁ ସେ ନିଜେ ଜାଣିପାରୁନାହାନ୍ତି। ଏବଂ କେତେ ସମୟ ମଧ୍ୟ ସୌଖ୍ୟ ଚାଷ ମଧୁରଭାବ ବ୍ୟତୀତ ଭାବ, ଏ ଯେଉଁ ସୁଖ ପ୍ରାପ୍ତ ହେଉଛନ୍ତି ରାଧାରାଣୀ ସେଇଟା ମଧ୍ୟ କିଭଳି ଭାବରେ, ଏଇ ତିନୋଟି ଇଚ୍ଛା ବା ଅଭିଳାଷ ଭଗବାନଙ୍କର ରହିଗଲା, ସେ ଜାଣିପାରିଲେନି, ତାଙ୍କର ମଧ୍ୟ ଲୋଭ ଆସିଲା। ତେଣୁ କହି କହିଛି ତିନ ବାଞ୍ଛା ଅଭିଳାଷୀ ସଚିଗର୍ଭ ପ୍ରକାଶୀ ସଙ୍ଗଲୟ ପାରିଶ, ସେ ତିନୋଟି ବାଞ୍ଛା ଯେଉଁ ରହିଛି ସେ ବାଞ୍ଛାଟି ପୂରଣ ହେଇଛି ଚୈତନ୍ୟ ମହାପ୍ରଭୁଙ୍କ ଉପରେ, ମହାପ୍ରଭୁ ଆସିଛନ୍ତି, ରାଧା ରାଣୀଙ୍କର ଭାବ ନେଇକି ଆସୁଛନ୍ତି। ତେଣୁ ଏଠି ଯେଉଁ ବର୍ଣ୍ଣନା କରାଯାଉଛି ଇଏ ହେଉଛି ମଧ୍ୟଲୀଳାର କଥା, ମଧ୍ୟଲୀଳା ଅନ୍ତର୍ଲୀଳାରେ ମଧ୍ୟ ଏସବୁ ରହିଛି, ଅନ୍ତର୍ଲୀଳା ବିଷୟରେ ଅନ୍ତର୍ଲୀଳାର କଥା। ଯେତେବେଳେ ମହାପ୍ରଭୁ ଆସ୍ୱାଦନ କରୁଥିଲେ ସେସବୁ ରାଧାକୃଷ୍ଣ ରସ ସବୁ ଯେଉଁ ରହିଛି ସେସବୁ କିଭଳି ଭାବରେ ଆସ୍ୱାଦନ କରୁଥିଲେ ନା, ବିଦ୍ୟାପତି ଜୟ ଦେବ ଚଣ୍ଡିଦାସେ ଗୀତ, ବିଦ୍ୟାପତି ଜୟ ଦେବ ଚଣ୍ଡିଦାସେ ଗୀତ, ଆସ୍ୱାଦେନ ରମାନନ୍ଦ ସ୍ୱରୂପ ସହିତ, ଆସ୍ୱାଦେନ ରମାନନ୍ଦ ବହୁତ ଗଭୀର 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 ଲୀଳା, ଆମେ ସେସବୁ ତା ଭିତରେ ପଶିପାରିବାନି। କିନ୍ତୁ ଯାହା ହଉ, ଯେହେତୁ ଆମେ ଚୈତନ୍ୟ ପାଠ କରୁଛେ ବା ସଭା କରୁଛେ ବା କୀର୍ତ୍ତନ କରୁଛେ, ଆମେ ମହାପ୍ରଭୁଙ୍କର କିଛି କୃପା ପ୍ରାର୍ଥନା କରିବା, ଯାହାଫଳରେ କି ଆମେ ଏଇସବୁ ବିଦ୍ୟାପତି ଜୟଦେବ ଚଣ୍ଡିଦାସ ଏମାନେ ବହୁତ ଉନ୍ନତସ୍ତର ଭକ୍ତ, ବର୍ଣ୍ଣନା କରାଯାଇଛି ଜୟଦେବ ଜୟଦେବ ଗୋସ୍ୱାମୀ ପ୍ରଭୁପାଦ ମହାରାଜ ଭାରତରେ କହୁଛନ୍ତି ଯେ ସେ ୱେଷ୍ଟ ବେଙ୍ଗଲ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ କେତେ ଜଣ କହୁଛନ୍ତି ଓଡ଼ିଶାରେ ଆମର ରହିଛି, ଆମର ଯେଉଁ ଫୁଲନଖରାରୁ ଭିତରକୁ ଗଲେ ସେ ଜାଗାଟି ଅଛି କେନ୍ଦୁବିଲି ବୋଲି କୁହାଯାଉଛି, ସେଠି ତାଙ୍କର ଜନ୍ମସ୍ଥାନ ବୋଲି କୁହାଯାଉଛି, ଏବଂ କେତେ ଜଣ ମଧ୍ୟ କହୁଛନ୍ତି ଦାକ୍ଷିଣାତ୍ୟରେ ତାଙ୍କ ଜନ୍ମସ୍ଥାନ ହୋଇଥିଲା। ଠିକ୍, ଯାହା ହଉ, କିନ୍ତୁ ଜୟଦେବ ଗୋସ୍ୱାମୀ ବର୍ଣ୍ଣନା କରାଯାଇଛି, ଜୟଦେବ ଗୋସ୍ୱାମୀ ଯେତେବେଳେ ଲେଖୁଛନ୍ତି ଗୀତଗୋବିନ୍ଦ ଲେଖୁଛନ୍ତି, ସେତେବେଳେ ସେ ଭଗବାନଙ୍କ ଲୀଳାକୁ ଦର୍ଶନ କରୁଛନ୍ତି। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରୁଛନ୍ତି ଭାଗବତମରେ ପରୀକ୍ଷିତ ମହାରାଜ, ସେତେବେଳେ ସେ ଭଗବାନଙ୍କ ଲୀଳା ସବୁ ଦର୍ଶନ କରୁଛନ୍ତି, ଦର୍ଶନ କରିକି ସେ କହୁଛନ୍ତି, ସବୁ ଦର୍ଶନ କରୁଛନ୍ତି ସବୁ ଭଗବାନଙ୍କ ଲୀଳା, ଯେଉଁ ଆଚାର୍ଯ୍ୟମାନେ ସବୁ ଶାସ୍ତ୍ର ରଚନା କରିଛନ୍ତି ସେ ଭଗବାନଙ୍କ ଲୀଳା ଦର୍ଶନ କରିକିରି, ଇଏ ମନକଳ୍ପନା ଜିନିଷ ନୁହଁ। ଯେଉଁ ସାଧାରଣତଃ ଯେଉଁମାନେ ଭଗବାନଙ୍କ ବିଷୟରେ ରଚନା କରୁଛନ୍ତି, କିଛି କବିତା ରଚନା କରୁଛନ୍ତି ବା ସଙ୍ଗୀତ ରଚନା କରୁଛନ୍ତି, ବା ବର୍ଣ୍ଣନା କରୁଛନ୍ତି ଭଗବାନ ବିଷୟରେ, ସେମାନେ ଯଦି ଏଇଟାକୁ ଅନୁଭବ କରିକିରି ବା ଏଇଟା ଦର୍ଶନ କରିକିରି ଲେଖୁନାହାନ୍ତି, ତାହେଲେ ସେଇଟା ପ୍ରକୃତ ତତ୍ତ୍ୱ ଜିନିଷଟା ସେମାନେ କହିପାରିବେନି। ତେଣୁ ଜୟଦେବ ଗୋସ୍ୱାମୀ ଭଗବାନଙ୍କ ଲୀଳା ସବୁ ଦର୍ଶନ କରୁଛନ୍ତି। କି ଲୀଳା ସେ ସବୁ ନା ଭଗବାନ ଏବଂ ରାଧାରାଣୀ କିପରି ବିରହରେ ଭଗବାନଙ୍କ ଭଜନ କରୁଛନ୍ତି। ରାଧାରାଣୀ ଗୋପୀମାନେ ପ୍ରଭୁପାଦ ମହାରାଜ ଭାଗବତ କହୁଛନ୍ତି, ଗୋପୀମାନେ ଯେମିତି ରାସଲୀଳାରେ ଫେରିଥିବା ପୂର୍ବରୁ ଯେଉଁ ଭାବ ହେଇଥିଲା ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି।
ଜୟତି ତେ ଦିକଂ ଜନ୍ମନା ବ୍ରଜ, ଜୟତି ତେ ଦିକଂ ଜନ୍ମନା ବ୍ରଜ, ଶ୍ରୟତ ଇନ୍ଦ୍ରିୟା ସଦ୍ରହି, ଶ୍ରୟତ ଇନ୍ଦ୍ରିୟା ଦୈତ ଦିକ୍ଷୁତାବକା, ଦୈତ ଦିଶ୍ୟତାଂ ଦିକ୍ଷୁତାବକା, ତୁଇ ଦୂତା ସବ ତାଂ ବିଚିହ୍ନତେ, ତୁଇ ଦୂତା ସବ ତାଂ ବିଚିହ୍ନତେ।
ଭାଗବତ ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟ ହେଉଛି ଗୋପୀ ଗୀତ। ଭଗବାନଙ୍କ ବିରହରେ ସବୁ ସଙ୍ଗୀତ ଦାନ କରୁଛନ୍ତି। ତେଣୁ ଏ ଯେଉଁ ଭଗବାନଙ୍କ ଏସବୁ ଲୀଳା ଏସବୁକୁ ଆମେ ବର୍ଣ୍ଣନା କରିବା ପରେ ବିଷୟରେ ଜୟଦେବ ଗୋସ୍ୱାମୀ ଦର୍ଶନ କରୁଛନ୍ତି। ତେଣୁ ଜୟଦେବ ଗୋସ୍ୱାମୀ ଦର୍ଶନ କରିକି ରଚନା କରୁଛନ୍ତି, ଗୀତ ଗୋବିନ୍ଦ ରଚନା କରୁଛନ୍ତି। ତେଣୁ ଏହି ସମୟରେ ସେ ଦେଖୁଛନ୍ତି ଭଗବାନ ରାଧାରାଣୀଙ୍କର ପାଦପଦ୍ମରେ ପ୍ରଣାମ କରୁଛନ୍ତି। ଦେହି ପାଦ ପଲ୍ଲବ ଉଦାହରଣ, ଏ ବହୁତ ପ୍ରସିଦ୍ଧ ଏଇ ଉକ୍ତିଟି ରହିଛି, ଦେହି ପାଦ ପଲ୍ଲବ ମୁଦାର। କିନ୍ତୁ ଜୟଦେବ ଗୋସ୍ୱାମୀ ଏଇଟାକୁ ଲେଖିପାରୁନାହାନ୍ତି, ଭଗବାନ ହେଇକିରି ରାଧାରାଣୀଙ୍କର ପାଦପଦ୍ମ କେମିତି ଭିକ୍ଷା କରିବେ, ସେ ପାଦପଦ୍ମ ନିଜର ମସ୍ତକ ରଖିବା ପାଇଁ କେମିତି ଚିନ୍ତା କରିବେ, ସେ ଜୟଦେବ ଗୋସ୍ୱାମୀ କେମିତି ଲେଖିବେ, ସେଇଟା ସେ ଲେଖିବା ପାଇଁ ତାଙ୍କ ହାତ ଯାଉନି, ସେ ଲେଖନୀରେ ଲେଖିପାରୁନାହାନ୍ତି। ତେଣୁ ଯେତେ ଚେଷ୍ଟା କଲେ ମୁଁ ଯେତେବେଳେ ଲେଖିପାରିଲେନି, ତାପରେ ସେଠି ରଖିକିରି ସେ ଗଲେ ସ୍ନାନ କରିବା ପାଇଁ, ନିକଟରେ ନଦୀ ଅଛି, ସେ ନଦୀରେ ଯେତେବେଳେ ସ୍ନାନ କରିବାକୁ ଯାଉଛନ୍ତି ସେହି ସମୟରେ ସ୍ୱୟଂ ଭଗବାନ ଆସି ପହଞ୍ଚାଇଛନ୍ତି। ଏବଂ ଭଗବାନ ଯେତେବେଳେ ଆସି ପହଞ୍ଚାଇଛନ୍ତି ସେତେବେଳେ ତାଙ୍କର ପତ୍ନୀ ଯେ ପଦ୍ମାବତୀ ନା କିଏ, ହଁ, ତାଙ୍କୁ ସେ ଯେତେବେଳେ ଦେଖିଲେ, ତାଙ୍କ ପତ୍ନୀ ଦେଖିଲେ, ସେ କହିଲେ ତମେ ତ ଏବେ ଗଲ ସ୍ନାନ କରିବା ପାଇଁ, ମୁଁ ସାଙ୍ଗେ ସାଙ୍ଗେ ପଳାଇ ଆସିଲେଣି ନା, ମୋର ଗୋଟେ ମନେ ପଡ଼ିଗଲା, ମୁଁ ଯେଉଁ ଗୀତଗୋବିନ୍ଦ ଲେଖୁଛି ସେ ପଦଟି ଭୁଲି ଯାଇଥିଲି, ତେଣୁ ତାହେଲେ ଭୁଲିଯିବି, ସେଥିପାଇଁ ମୁଁ ପଳାଇ ଆସିଲି। କହିକିରି ସେ ଗୀତଗୋବିନ୍ଦ ଆଣିକରି ସେ ଲେଖନୀ ନିଜେ ଲେଖିଦେଲେ, ଦେହି ପଦ ପଲ୍ଲବ ମୁଦା, ଲେଖିଦେଇ ସେ ଚାଲିଗଲେ। ତାପରେ କିସ ପରେ ଯେତେବେଳେ ଆସୁଛନ୍ତି, ଜୟଦେବ ଗୋସ୍ୱାମୀ ସ୍ନାନ ସାରିକି ଆସୁଛନ୍ତି, ସେତେବେଳେ ତାଙ୍କ ପତ୍ନୀ ପୁଣି ଆଶ୍ଚର୍ଯ୍ୟ ହେଉଛନ୍ତି, ତମେ ତ ସ୍ନାନ କରି ଆସିଲ ପୁଣି କ'ଣ ନା, ତମେ ତ ଆସିଥିଲ ପୁଣି କ'ଣ, ପୁଣି କ'ଣ ସ୍ନାନ କରି ଆସୁଛ ନା, ନାଇଁ ମୁଁ ତ ଆସିନି ତାଙ୍କୁ, ନା ତମେ ଆସିଲେ ପୁରା ଲେଖିଲ ଗୀତଗୋବିନ୍ଦରେ ଏଇଟା ଲେଖିଲ, ଲେଖନୀ ଲେଖିକିରି ଗଲ ନା, କାହିଁ ଦେଖି ଦେଖିଲା ବେଳକୁ ଲେଖା ହେଇଛି, ଯେଉଁଟା ସେ ଚିନ୍ତା କରୁଥିଲେ ଲେଖିବା ପାଇଁ ସେଇଟା ସେ ଲେଖିପାରୁନଥିଲେ, କିନ୍ତୁ ସେଇଟା ଲେଖା ହେଇଯାଇଛି, ଭଗବାନ ସ୍ୱୟଂ ଆସିକରି ଲେଖିଦେଇଛନ୍ତି, ଦେହି ପାଦ ପଲ୍ଲବ ମୁଦା, ଏ ଗୀତଗୋବିନ୍ଦରେ ପ୍ରସିଦ୍ଧ ଯୁକ୍ତିଟି ରହିଛି। ତେଣୁ ଏଇଥିରେ ଆମେ ଅନୁମାନ କରିପାରିବା ଏଇ ଯେଉଁ ଶାସ୍ତ୍ରର କେତେ ଭାଲ୍ୟୁ ରହିଛି, କେତେ ମୂଲ୍ୟ ରହିଛି ଶାସ୍ତ୍ର, ଏଇସବୁ ମାନେ ଭୌତିକ ଗ୍ରନ୍ଥ ନୁହଁ। ଯେଉଁମାନେ ସେ ସ୍ତରକୁ ଯାଇନାହାନ୍ତି ଭଗବାନଙ୍କ ସେ ଲୀଳାକୁ ଲେଖିବା ପାଇଁ, ସେ ଲୀଳା ବିଷୟରେ ବର୍ଣ୍ଣନା କରିବା ପାଇଁ ସେମାନେ ସକ୍ଷମ ନୁହନ୍ତି। ତେଣୁକରି ସନାତନ ଗୋସ୍ୱାମୀ କହୁଛନ୍ତି, ଭାଗବତ ଶାସ୍ତ୍ରକୁ ଉଦ୍ଧାର କରି ବର୍ଣ୍ଣନା କରୁଛନ୍ତି ଯେ ଅବୈଷ୍ଣବ ମୁଖଦ୍ଗିର୍ଣ୍ଣ ପୂତମ ହରିକଥାମୃତମ ଶ୍ରବଣମ ନୈବ କର୍ତ୍ତବ୍ୟ ସର୍ବୋଚ୍ଚିଷ୍ଟ ଯଥା। ଯେଉଁମାନେ ବୈଷ୍ଣବ ନୁହନ୍ତି, ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି, ସେମାନେ ମଧ୍ୟ ଭଗବାନଙ୍କ ବିଷୟରେ ବହୁତ କଥା କହୁଛନ୍ତି। ଆମେ ଯେଉଁ ଦେଖିବା ବର୍ତ୍ତମାନ ଯୁଆଡ଼େ ଗଲେ ବିଭିନ୍ନ ପ୍ରକାର ଭଜନ ଫଜନ ସବୁ ଆସୁଛି, ସେଗୁଡ଼ା କ'ଣ ପ୍ରକୃତରେ ସେମାନେ ଭଗବାନ ଭକ୍ତ ନୁହନ୍ତି। ଯେଉଁମାନେ ରଚନା କରୁଛନ୍ତି ଫିଲ୍ମରେ ବା ଅନ୍ୟାନ୍ୟ ଗୀତ ଭଜନ କ୍ୟାସେଟ୍ ବାହାରିବା ପାଇଁ ରଚନା କରୁଛନ୍ତି, ତାଙ୍କ ପଇସା ନେବା ପାଇଁ ରଚନା କରୁଛନ୍ତି, ତାଙ୍କର କେମିତି ଏଇଟା ହିଟ୍ ହେବ, ଗୀତଟା କେମିତି ହିଟ୍ ହେବ, ଅଧିକା ଲୋକ ଶୁଣିବେ ସେଇଟା ପାଇଁ ଦେଖୁଛନ୍ତି, ଭଗବାନ କେମିତି ପସନ୍ଦ ହେବ ସେଇଟା ଚିନ୍ତା କରୁନାହାନ୍ତି, କେମିତି ଅଧିକରୁ ଅଧିକ ଲୋକ ଏଇଟା ପସନ୍ଦ କରିବେ, କେମିତି ମୁଁ ଅଧିକରୁ ଅଧିକା ପଇସା ପ୍ରାପ୍ତ ହେବି, ସେଥିପାଇଁ ସେମାନେ ଗ୍ରନ୍ଥ ରହିଛନ୍ତି ବା କବିତା ରଚନା କରୁଛନ୍ତି। କିନ୍ତୁ ସେ କବିତାରେ କ'ଣ ତା'ର କ'ଣ ଭାଲ୍ୟୁ ଅଛି, କ'ଣ ତା'ର ମୂଲ୍ୟ କ'ଣ ଅଛି, ସର୍ବଚେଷ୍ଟା ଯଥା ସନାତନ ଗୋସ୍ୱାମୀ କହୁଛନ୍ତି। ଯଦିଓ ଭଗବାନ କଥା କୁହାଯାଉଛି,
କିନ୍ତୁ ଯେମିତି କ୍ଷୀର ଉଦାହରଣ ଦିଆଯାଉ କ୍ଷୀର, କ୍ଷୀରଟା ଆକୁ ଅମୃତ ବୋଲି କୁହାଯାଉଛି, କିନ୍ତୁ ଯଦି ସର୍ପ ସେଥିରେ ମୁହଁ ମାରିଦେଲା ତା ଜିଭ ଲଗେଇଦେଲା ତାହେଲେ ସେଇଟା ବିଷ ପରିଣତ ହୋଇଯିବ। ଯଦିଓ କ୍ଷୀର ଅମୃତ କିନ୍ତୁ ଯେହେତୁ ସେଇଟା ସର୍ପ ଛୁଇଁ ଦେଇଛି, ସର୍ପ ସେଇଟାକୁ ଆଗ୍ରହଣ ପିଇ ଦେଇଛି ବା ଛୁଇଁ ଦେଇଛି ଅଇଁଠା କରିଦେଇଛି ତାହେଲେ ସେଇଟା ସେ କ୍ଷୀରଟା ବିଷରେ ପରିଣତ ହେଇଗଲା, ତାର ଆଉ ଅମୃତର କାମ କରୁନି, ସେ କ୍ଷୀରଟା ପିଇଲେ ମୃତ୍ୟୁବରଣ କରିବ। ତେଣୁ ସେହିଭଳି ଭାବରେ ଭଗବାନଙ୍କ ଲୀଳା ଯେଉଁ ସବୁ ରହିଛି ଆମର ବର୍ଣ୍ଣନା କରାଯାଇଛି ସେଗୁଡ଼ିକ ଭାଗବତ ଦଶମ ସ୍କନ୍ଧ ତେତିଶ ଅଧ୍ୟାୟ ଅନ୍ତିମରେ ଏଇଟା ଭଗବାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରିକ୍ରମାଳୟରେ। ବିକ୍ରୀଡ଼ିତଂ ରଜପଦବୀ ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନିତଂ ଶୁଣିଆତ୍ ଅଥ ବର୍ଣ୍ଣୟେଜ ଭକ୍ତିଂ ପରାଂ ଭଗବତୀଂ ପ୍ରତିଲଭ୍ୟ ପାମ ରୁଦ୍ରୋଗମାସୁ ଅପମୃତି ଅଚିରେଣ ଧୀର। ଯେଉଁ ଭଗବାନଙ୍କର ଭାଗବତରେ ଯେଉଁ ବିଭିନ୍ନ ପ୍ରକାର ଲୀଳା ରହିଛି ଭାଗବତରେ ଦଶଟି ବିଷୟରେ ବର୍ଣ୍ଣନା କରାଯାଇଛି ସେ ଭାଗବତରେ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅତ୍ର ସର୍ବ ବିସର୍ଗସ୍ଥ ସ୍ଥାନଂ ପୋଷଣ ମୁଦ୍ୟ ମନ୍ମତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ। ଏଇ ଦଶଟି ବିଷୟରେ ଭାଗବତରେ ବର୍ଣ୍ଣନା କରାଯାଇଛି। ସ୍ୱର୍ଗ କେମିତି ପ୍ରଥମେ ଭୌତିକ ଜଗତ ସୃଷ୍ଟି ହେଉଛି, ବିସର୍ଗ କେମିତି ବ୍ରହ୍ମା ସୃଷ୍ଟି କରୁଛନ୍ତି, ଏବଂ ସ୍ଥାନ ବିଭିନ୍ନ ସ୍ଥାନ କେଉଁଠି କ'ଣ ସବୁ ରହିଛି କି କେଉଁଠି ରହୁଛନ୍ତି, ପୋଷଣ କହିଲେ ଭଗବାନ କେମିତି ତାଙ୍କର ଭକ୍ତମାନଙ୍କର ରକ୍ଷା କରୁଛନ୍ତି ବା ପୋଷଣ କରୁଛନ୍ତି, ଉତ୍ତର କହିଲେ ବିଭିନ୍ନ ପ୍ରକାର କର୍ମ ବାସନା ମନ୍ୱନ୍ତର ବ୍ରହ୍ମାଙ୍କର ଗୋଟେ ଦିନରେ ଚଉଦ ଜଣ ମନୁ ଆସନ୍ତି, ସେଇ ମନୁଙ୍କ ସାଙ୍ଗରେ ଭଗବାନଙ୍କ ବିଭିନ୍ନ ଛଅଟି ପରିବର୍ତ୍ତନ ହୁଏ, ଭଗବାନଙ୍କ ବିଭିନ୍ନ ମନ୍ୱନ୍ତର ଅବତାର ଆସନ୍ତି, ଏହିସବୁ ଅବତାର ବିଷୟରେ ବର୍ଣ୍ଣନା କରାଯାଉଛି। ଈଶାନ କଥା ଭଗବାନଙ୍କର ବିଭିନ୍ନ ଭଗବାନ ମଧ୍ୟ ବିଭିନ୍ନ ସମୟରେ ଆସୁଛନ୍ତି, ବିଭିନ୍ନ ଅବତାର ଗ୍ରହଣ କରି ଆସୁଛନ୍ତି, ଏବଂ ଭଗବାନଙ୍କ ଭକ୍ତମାନଙ୍କ ବିଷୟରେ ଈଶାନ କଥା ବର୍ଣ୍ଣନା କରାଯାଉଛି। ଏହି ନିରୋଧ ନିରୋଧ କହିଲେ ଏ ଭୌତିକ ଜଗତ ସୃଷ୍ଟି ହେଉଛି ଅନ୍ତିମରେ ସେଇଟା ଧ୍ୱଂସ ହେଉଛି, ଏଇଟା ନିରୋଧ ବୋଲି କୁହାଯାଉଛି। ଏବଂ ମୁକ୍ତି ଭାଗବତ ଏକାଶ ସ୍କନ୍ଧରେ କେମିତି ଭୌତିକ ଜଗତ ଜଣେ ଉଦ୍ଧାର ପାଇବ ସେ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ ଅନ୍ତିମରେ ଆଶ୍ରୟ, ଆଶ୍ରୟ ହେଉଛି ମୂଳ ତତ୍ତ୍ୱ ଯେଉଁଥିରେ କି ସମସ୍ତେ ଆଶ୍ରୟ ଗ୍ରହଣ କରିଛନ୍ତି, ସେ ଆଶ୍ରୟ ବିଷୟରେ ଭଗବାନଙ୍କ ବିଷୟରେ ଭଗବାନଙ୍କ ଲୀଳା ବିଷୟରେ ବର୍ଣ୍ଣନା କରୁଛି ଭାଗବତ ଦଶମ ସ୍କନ୍ଧରେ। ତେଣୁ ଭାଗବତ ଦଶମ ସ୍କନ୍ଧ ହେଉଛି ସମସ୍ତ ଭାଗବତଙ୍କର ଅତ୍ୟ ସ୍କନ୍ଧ ଅଛି, ସବୁ ସ୍କନ୍ଧ ଭିତରେ ସାର ହେଉଛି ଭାଗବତ ଦଶମ ସ୍କନ୍ଧ। ପୁଣି ଦଶମ ସ୍କନ୍ଧରେ ନବେଟି ଅଧ୍ୟାୟ ଅଛନ୍ତି, ନବେଟି ଅଧ୍ୟାୟ ଭଗବାନଙ୍କର ବୃନ୍ଦାବନ ଲୀଳା ବର୍ଣ୍ଣନା କରାଯାଉଛି, ମଥୁରା ଲୀଳା ବର୍ଣ୍ଣନା କରାଯାଉଛି, ଏବଂ ଦ୍ୱାରକା ଲୀଳା ବର୍ଣ୍ଣନା କରାଯାଉଛି, ତିନୋଟି ଲୀଳା ବର୍ଣ୍ଣନା କରାଯାଇଛି। ତେଣୁ ସେଥିରେ ଯେଉଁ ଅଣତିରିଶରୁ ଅଧ୍ୟାୟରୁ ତେତିଶ ଅଧ୍ୟାୟ ଏହି ପାଞ୍ଚଟି ଅଧ୍ୟାୟକୁ ରସ ପଞ୍ଚଅଧ୍ୟାୟ ବୋଲି କୁହାଯାଉଛି। ଏହି ପଞ୍ଚଅଧ୍ୟାୟ ଭାଗବତ ଦଶମ ସ୍କନ୍ଧର ଶ୍ରେଷ୍ଠ ପାଞ୍ଚଟି ଅଧ୍ୟାୟ ବୋଲି କୁହାଯାଉଛି। ଅଣତିରିଶରୁ ତେତିଶ ଶ୍ରୀମଦ ଭାଗବତରେ ବର୍ଣ୍ଣନା କରାଯାଉଛି ଭଗବାନଙ୍କର ରସ ପଞ୍ଚଅଧ୍ୟାୟ ବୋଲି କୁହାଯାଉଛି, ରାସଲୀଳା ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହି ଯେଉଁ ରାସଲୀଳା ବିଷୟରେ ବର୍ଣ୍ଣନା କରାଯାଉଛି ସେ କଥା ଶୁଣିକିରି ପରୀକ୍ଷିତ ମାନେ ପ୍ରଶ୍ନ ପଚାରୁଛନ୍ତି ଯେ କାହିଁକି ଭଗବାନ ଏସବୁ ଲୀଳା କଲେ। ସ୍ୱକଥଂ ସଂସ୍ଥାପନାୟ ଧର୍ମସ୍ୟ ପ୍ରଣମାୟ ତ୍ରସଚ ଅବତୀର୍ଣ୍ଣ ହି ଭଗବାନ ଅଂଶେନ ଜଗଦୀଶ୍ୱର। ସ୍ୱକଥଂ ଧର୍ମ ସେତୁନା ବକ୍ତା କର୍ତ୍ତା ବିରକ୍ତିତା ପ୍ରତିପମ ଆଚର ବ୍ରହ୍ମନ ପରଦାରା ବିମର୍ଶ। ଇଏ ଯେଉଁ କାମ କଲେ ଆତ୍ମକାମ ଯଦୁପତି କୃତବାନ ଭାଇ ଯୁଗୁପ୍ସିତମ, ଯୁଗୁପ୍ସିତମ ଅର୍ଥ ହେଉଛି ବହୁତ ନିନ୍ଦନୀୟ କାର୍ଯ୍ୟ ସବୁ କଲେ। କାହିଁକି ଭଗବାନ ସେ ହେଉଛନ୍ତି ଧର୍ମ, ଧର୍ମ ସେତୁ ନା ସେ ସ୍ୱୟଂ ଧର୍ମ। ଆମେ ଯେଉଁ ଶୁଣିଲେ ଭଗବାନ ଆସନ୍ତି ଧର୍ମକୁ ସ୍ଥାପନ କରିବେ, ଯେତେବେଳେ ଅଧର୍ମର ଧର୍ମର ଗ୍ଲାନୀ ହେଉଛି ଅଧର୍ମର ଅଭିଧାନ ହେଉଛି ଭଗବାନ ଆସିକି ଧର୍ମ ସ୍ଥାପନ କରୁଛନ୍ତି, ତାହେଲେ ସେ ଧର୍ମ ସେତୁ। ସେ ପୁଣି କାହିଁକି ଏସବୁ ପରଧାରା ବିମର୍ଶନ ଅନ୍ୟ ସ୍ତ୍ରୀମାନଙ୍କ ସହିତ କାହିଁକି ସେ ରାସଲୀଳା କଲେ, ପରଜ୍ଞା ଲୀଳା ସବୁ କାହିଁକି କଲେ, ପରୀକ୍ଷିତ ମାନେ ପ୍ରଶ୍ନ ପଚାରୁଛନ୍ତି। ସେ ପ୍ରଶ୍ନ ଭିତରେ ବହୁତ କଥା କୁହାଯାଇଛି, ଆମେ ଗୋଟିଏ ସବୁ କହିବା। ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ବିକ୍ରୀଡ଼ିତଂ ବ୍ରଜବଧୂ ଇଦଂଚ ବିଷ୍ଣୁ, ଭଗବାନ ଏଇ ଯେଉଁ ବ୍ରଜବଧୂମାନଙ୍କର ବା ଗୋପୀମାନଙ୍କ ସହିତ ଯେଉଁ ବିଭିନ୍ନ ପ୍ରକାର କ୍ରୀଡ଼ା କଲେ, ବିଶେଷ କ୍ରୀଡ଼ା ସବୁ କଲେ, ବିକ୍ରୀଡ଼ିତଂ ବ୍ରଜବଧୂ ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନ୍ୱିତ ଅନୁଶୁଣିଆ ଦଥ ବର୍ଣ୍ଣୟେଜ, ତେବେ ଯେଉଁମାନେ ଶ୍ରଦ୍ଧାର ସହିତ ଶ୍ରବଣ କରିବେ ବା ବର୍ଣ୍ଣନା କରିବେ କ'ଣ ହେବ ତାଙ୍କର ନା ଭକ୍ତିଂ ପରାଂ ଭଗବତୀଂ ପ୍ରତିଲଭ୍ୟ କାମା, ସେମାନେ ଶ୍ରେଷ୍ଠ ଭକ୍ତି ଲାଭ କରିବେ। ଭକ୍ତିଂ ପରାଂ ଭଗବତୀ ପ୍ରତିଲଭ୍ୟ କାମା ହୃଦ୍ରୋଗମ୍ ଆଶୁ ଅପୋନ୍ନତି ଅଚିରେଣ ଧୀର,
ତାଙ୍କର ହୃଦୟରେ ଯେଉଁ କାମ ଭାବନା ସବୁ ରହିଛି ବା ଏ ଯେଉଁ ବିଭିନ୍ନ ପ୍ରକାର କାମ କ୍ରୋଧ ଲୋଭ ମୋହ ମଦ ମାତ୍ସରି ସବୁ ରହିଛି, ଏସବୁ ଆଶୁ ଅପୌନ୍ନତି ଖୁବ୍ ଶୀଘ୍ର ସେଇଟା ସବୁ ଚାଲିଯିବ, ଦୂର ହେଇଯିବ। ଅଚିରେଣ ସେଇଟା ଦୁଇଟି ଶବ୍ଦ ବାହାର, ଆଶୁ ଏବଂ ଅଚିରେଣ ଦୁଇଟି ଶବ୍ଦ ବାହାର କଲା। ଖୁବ୍ ଶୀଘ୍ର, ବେଶୀ ଡେରି ହେବନି, ଖୁବ୍ ଶୀଘ୍ର ଚାଲିଯିବ ଏବଂ ସେମାନେ ଧୀର ବ୍ୟକ୍ତିରେ ପରିଣତ ହେବେ। ଧୀର ବ୍ୟକ୍ତି, ଧୀର କିଏ? ଭଗବତର ଦ୍ୱିତୀୟଧର ଭଗବାନ କହୁଛନ୍ତି ଯେ ଦେହିନସ୍ମିନ୍ ଯଥା ଦେହେ କୁମାରମ୍ ଯୌବନ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ହୁଏ। ସମସ୍ତେ ଅଧୀର ଅବସ୍ଥାରେ ଅଛନ୍ତି, କିନ୍ତୁ ଯେଉଁମାନେ ଧୀର ବ୍ୟକ୍ତି ସେମାନେ ମୃତ୍ୟୁ ସମୟରେ ବିଚଳିତ ହୁଅନ୍ତି ନାହିଁ। କାହିଁକି ବିଚଳିତ ହୁଅନ୍ତି ନାହିଁ ନା? ସେମାନେ ଜାଣନ୍ତି ଯେ ସେମାନେ ଏ ଦେହ ନୁହନ୍ତି। ଦେହିନସ୍ମିନ୍ ଯଥା ଦେହେ କୁମାରମ୍ ଯୌବନ ଜରା, ବହୁତ ଦେହ ସେ ପ୍ରତ୍ୟାଗ କରିସାରିଲାଣି। ସେ ଯେତେବେଳେ ଛୋଟ ପିଲା ଥିଲେ ତାଙ୍କର ସେ ଶରୀର ଚାଲିଗଲାଣି, ଯେତେବେଳେ ଯୁବକ ଅବସ୍ଥା ଆସିଲେ ସେ ଶରୀର ବର୍ତ୍ତମାନ ଚାଲିଗଲାଣି, ଯେତେବେଳେ ବୃଦ୍ଧ ଅବସ୍ଥାରେ ଆସିବେ ସେତେବେଳେ ଯେତେବେଳେ ସେ ଶରୀର ଚାଲିଯିବ ସେତେବେଳେ କାହିଁକି ସେ ମୁହିଆ ହେବେ? ଧୀରସ୍ତତ୍ର ନ ମୁହେ, ସେତେବେଳେ ସେମାନେ ବ୍ୟସ୍ତ ହେବେ। ତେଣୁ ଯେଉଁମାନେ ଭଗବାନଙ୍କ କଥା ଶ୍ରବଣ କରିବେ, ଅନୁଶୁଣିଆ ଠିକ୍ ଭାବରେ ପରମ୍ପରାରେ ଯଦି ଶ୍ରବଣ କରିବେ ତାହେଲେ ସେମାନେ ଧୀର ବ୍ୟକ୍ତିରେ ପରିଣତ ହେବେ। କିନ୍ତୁ ଯେଉଁମାନେ ଯେଉଁମାନେ ବୈଷ୍ଣବ ନୁହନ୍ତି, ଯେଉଁମାନେ ସମ୍ପ୍ରଦାୟ କଥା କହୁନାହାନ୍ତି, ଏ କଥା ସବୁ ତାଙ୍କଠୁ ଶୁଣିଲେ କ'ଣ ହେବ ନା? ସେମାନେ ସେଇ ଯେଉଁ ଅଧୀରକୁ ସେଇ ଅଧୀର ହେଇଯାଏ, ବିପରୀତ କାର୍ଯ୍ୟ କରିବେ କୁହାଯାଏ। ତେଣୁ ଶ୍ରବଣ ରହିବ କର୍ତ୍ତବ୍ୟ ବୋଲି କୁହାଯାଏ, ଶ୍ରବଣ ଶୁଣିବା କଥା ନୁହେଁ। ତେଣୁ ଏଭଳି ଭାବରେ ଏ ଯେଉଁ ବିଦ୍ୟାପତି, ଜୟଦେବ, ଚଣ୍ଡିଦାସ ଏମାନେ ବହୁତ ଉନ୍ନତ ସ୍ତରର ଭକ୍ତ। ଭଗବାନଙ୍କର ଯେଉଁ ଲୀଳା, ରାଗାନୁଗା ଲୀଳା, ଆମେ ବୈଧି ଭକ୍ତି ରହିଛି, ବୈଧି ଭକ୍ତି ରହିଛି, ରାଗାନୁଗା ଭକ୍ତି ରହିଛି, ବିଭିନ୍ନ ପ୍ରକାର ଭକ୍ତିର ପୁଣି ବିଭିନ୍ନ ପ୍ରକାର ସ୍ତର ରହିଛି। ବୈଧି ଭକ୍ତି ଯେଉଁଠି ଶେଷ ହେଉଛି ସେଠି ରାଗାନୁଗା ଭକ୍ତି ଆରମ୍ଭ ହେଉଛି। ଏମାନେ ସବୁ ଯେଉଁ କହୁଛନ୍ତି ବିଦ୍ୟାପତି, ଜୟଦେବ, ଚଣ୍ଡିତ, ଯେଉଁ ରାଗାନୁଗା ଭକ୍ତି ରୋଷେଇ ବର୍ଣ୍ଣନା କରାଯାଉଛି। ତେଣୁ ରାଗାନୁଗା ଭକ୍ତି ବିଷୟରେ ଯେଉଁମାନେ ଜାଣିନାହାନ୍ତି ସେ ବିଷୟରେ ଜାଣିନାହାନ୍ତି, ରାଗାନୁଗା ଭକ୍ତି ସେ ତାଙ୍କର ସେମାନେ ଆସିନି, ତାଙ୍କର ଅଧିକାର ଆସିନି, ସେମାନେ ଯଦି ଇମିଟେଟ୍ କରିବେ ବା ଅନୁକରଣ କରିବେ, ଦୁଇଟି ଶବ୍ଦ ରହିଛି, ଗୋଟେ ହେଉଛି ଅନୁସରଣ ଆଉ ଗୋଟେ ଅନୁକରଣ। ଆମେ ସବୁ କଥା ଅନୁସରଣ କରିବା, କିନ୍ତୁ ଅନୁକରଣ ଯଦି କରିବା ତାହେଲେ କ'ଣ ହେବ? ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ପ୍ରଶ୍ନରେ ସେଇଟା ଉତ୍ତର ଦେଉଛନ୍ତି ଯେ ଧର୍ମ ବ୍ୟତିକ୍ରମ ଦୃଷ୍ଟ ଈଶ୍ୱରାନନ୍ଦ ସାହସମ ତେଜିଅସା ନ ଦୋଷାୟ ବନ୍ୟ ସର୍ବଭୂତ ଯଥା ନୈତିକ ସମାଚାରେ ଜାତ ମନସାପି ଅନିଶ୍ୱର ବିନଶଚି ଆଚରଣ ମୌଢ଼ିଆ ଯଥା ରୁଦ୍ର ଅଭିଜନ ବିଷମ। ଆମେ ଯେଉଁଟା ଦେଖୁଛେ ସବୁ ଧର୍ମ ବ୍ୟତିକ୍ରମ କରାଯାଇଛି ବୋଲି କୁହାଯାଉଛି। ଭଗବାନ ଆପଣ ଦେଖି ମହାଭାରତରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି ସବୁ, ବିଭିନ୍ନ ବିଶେଷ ଭାବରେ ମହାଭାରତ ଯୁଦ୍ଧ, ମହାଭାରତରେ ବିସ୍ତାର ଭାବରେ ସେ ବିଷୟ ବର୍ଣ୍ଣନା କରାଯାଇଛି, ସବୁ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ସେଇଠି ବହୁ ସ୍ଥାନରେ କୁହାଯାଇଛି ଯୁଧିଷ୍ଠିର ମହାରାଜ କହିବେ ତ ମିଥ୍ୟା ମିଥ୍ୟା କୁହ, ଯୁଧିଷ୍ଠିର ମହାରାଜ ପ୍ରସିଦ୍ଧ ହେଉଛନ୍ତି ସତ୍ୟ କହିବାରେ, କିନ୍ତୁ ଯୁଧିଷ୍ଠିର ମହାରାଜ ବାଧ୍ୟ କରାଇ ତମେ ମିଥ୍ୟା କୁହ। ଭୀମଙ୍କୁ କୁହାଯାଇଛି କ'ଣ, ଯେଉଁ ଗଦା ଯୁଦ୍ଧ କରିଛନ୍ତି ଭୀମ, ଆମର ଯେଉଁ କୌରବମାନଙ୍କର ଯେଉଁ ଶହେ ଭାଇ, ଶହେ ଭାଇ ଅନେଶ୍ୱତ ଭାଇ ମୃତ୍ୟୁବରଣ କରିଛନ୍ତି। ଅନେଶ୍ୱତ ଭାଇଙ୍କୁ, ଅନେଶ୍ୱତ ଧୃତରାଷ୍ଟ୍ର ପୁତ୍ରଙ୍କୁ ଭୀମ ତାଙ୍କର ହତ୍ୟା କରିଛନ୍ତି ଏବଂ ଅନ୍ତିମରେ ଦୁର୍ଯ୍ୟୋଧନକୁ ସେ ଗଦା ଯୁଦ୍ଧରେ ତାଙ୍କୁ ମାରିଲେ, ତାଙ୍କୁ ବିନାଶ କଲେ। ଗଦା ଯୁଦ୍ଧର ନିୟମ ହେଉଛି କ'ଣ ନା, ଯେଉଁ ନାଭି ଅଛି ନାଭି ତଳକୁ ସେ ଗଦାରେ ପ୍ରହାର କରାଯିବ ନାହିଁ, ଏ ହେଉଛି ଗଦା ଯୁଦ୍ଧର ନିୟମ। କିନ୍ତୁ ଭୀମ କ'ଣ କଲେ ନା, ଦୁର୍ଯ୍ୟୋଧନଙ୍କ ଜାନୁ ଜଙ୍ଘରେ ଇଏ କଲେ, ଗଦା ପ୍ରହାର କଲେ, ତାଙ୍କର ଜାନୁ ଭାଙ୍ଗିଗଲା, ତାଙ୍କର କ'ଣ ଜଙ୍ଘ ଭାଙ୍ଗିଗଲା, ତାପରେ ସେ ମୃତ୍ୟୁବରଣ କରିଛନ୍ତି। ସେଭଳି ଅର୍ଜୁନଙ୍କୁ, ଅର୍ଜୁନ ମଧ୍ୟ କୁହାଯାଇଛି ତମେ ଅନ୍ୟାୟ କାର୍ଯ୍ୟ କର ବୋଲି, କ'ଣ ସେଇଟା ନା, ଯେତେବେଳେ ଅର୍ଜୁନ କର୍ଣ୍ଣଙ୍କ ସହିତ ଯୁଦ୍ଧ କରୁଛନ୍ତି, କର୍ଣ୍ଣଙ୍କ ସହିତ ଯୁଦ୍ଧ କରୁଛନ୍ତି, କର୍ଣ୍ଣ ଯେତେବେଳେ ତାଙ୍କର ଚକା, ସେ କର୍ଣ୍ଣଙ୍କର ରଥ ଚକା କାର୍ଯ୍ୟରେ ପଶିଯାଇଛି, ସେତେବେଳେ ସେ ଟେକିବା ପାଇଁ ଚାହୁଁଛନ୍ତି, ସେତିକି ଭିତରେ ଭଗବାନଙ୍କ ସହିତ ଅର୍ଜୁନ ତମେ ତାଙ୍କୁ ହତ୍ୟା କର, ନହେଲେ ତମେ ତାକୁ ମାରିପାରିବନି। ଏଇଭଳି ଭାବରେ ବିଭିନ୍ନ ସ୍ଥାନରେ କଥା ହେଉଛି ଏମାନେ ଭଗବାନ ନେଇକି ମଧ୍ୟ ବିଭିନ୍ନ ଅଧର୍ମ ଆଚରଣ କରିଛନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତାର ଉତ୍ତର ଦେଉଛନ୍ତି
ଧର୍ମ ବ୍ୟତିକ୍ରମ ଦୁଷ୍ଟ ଈଶ୍ୱରାଣାନ୍ତ ସାହସ, ଯେଉଁଠି ଆମେ ଦେଖିବା ଧର୍ମ ବ୍ୟତିକ୍ରମ ହେଇଗଲା ବା ଅଧର୍ମ ଅଧର୍ମ ଆଚରଣ ହେଇଗଲା, ସେ ଯେଉଁମାନେ ଭଗବାନ ଯେଉଁମାନେ ଈଶ୍ୱର ତାଙ୍କର ସେତିକି ଶକ୍ତି ରହିଛି ଈଶ୍ୱରାନନ୍ଦ ସାହସ ତେଜିଅସା ନ ଦୋଷାୟ, ଯେଉଁମାନେ ବହୁତ ଉନ୍ନତ ସ୍ତରର ଈଶ୍ୱର ସ୍ତରର ବ୍ୟକ୍ତି ତାଙ୍କର କୌଣସି ଦୋଷ ନାହିଁ। ଯେମିତି ଉଦାହରଣ ଦେଉଛି ବହ୍ନି ସର୍ବଭୂତ ଦୋଷା, ବହ୍ନି ଅଗ୍ନିରେ ଯେତେ ଅପରିଷ୍କାର ପଦାର୍ଥ ପକେଇଲେ ମଧ୍ୟ ସେ ଅଗ୍ନିଟା ଅପବିତ୍ର ହେବନି, ଅଗ୍ନିଟା ସବୁବେଳେ ପବିତ୍ର ରହିବ। ପୁଣି ଆଉ ଗୋଟେ ଉଦାହରଣ ଦେଉଛନ୍ତି ସୁଖଦେବ ସ୍ୱାମୀ ଯେ ନୈତର ସମାଚାରେ ଜାତ ମନସ୍ୟାପି ହନିଶ୍ୱର, ଏଇଟାକୁ ମନରେ ମଧ୍ୟ ଯେଉଁମାନେ ସେହି ସ୍ତରକୁ ଯାଇନାହାନ୍ତି ଈଶ୍ୱର ସ୍ତରକୁ ଯାଇନାହାନ୍ତି ସେମାନେ ମନରେ ମଧ୍ୟ ଏଇଟାକୁ ଆଚରଣ କରିବା ଉଚିତ ନୁହଁ। ନୈତର ସମାଚାରେ ଯାହାତୁ ମନସ୍ୟାପି ହନିଶ୍ୱର ବିନାଶ ଆଚରଣ ମୌଢ଼ିଆ, ଯଦି ମୂର୍ଖ ଭାବରେ ସେଭଳି ଆଚରଣ କରିବେ ତାହେଲେ କ'ଣ ହେବ ନା ଯଥା ରୁଦ୍ର ରୁଦ୍ର ଅଭିଜମ ବିଷମ, ଯେମିତି ରୁଦ୍ର ଶିବଜୀ ଯେତେବେଳେ ସମୁଦ୍ର ମନ୍ଥନରୁ ଯେତେବେଳେ ବିଷ ଜାହାତ ହେଲା ସେତେବେଳେ ଶିବଜୀ ପାନ କରିଦେଲେ, ଆମେ ସେଇଟା କରିପାରିବା କି? ଆମେ ତ ମୃତ୍ୟୁବରଣ କରିବା। ତେଣୁ କୁହାଯାଇଛି, ତେଣୁ ଆମେ ଈଶ୍ୱରଣାମ ବଚ ସତ୍ୟମ ତଥିବା ଚରିତଙ୍କ ଚିତ ତେଷାଂ ଯତ୍ ବଚଯୁକ୍ତ ବୁଦ୍ଧିମାନ ତତ୍ ସମାଚାରେ, ଭଗବାନ ଯାହା କଥା କହୁଛନ୍ତି ସେଇଟାକୁ ହିଁ ଆମେ ଗ୍ରହଣ କରିବା କଥା। ଭଗବାନ ଯାହା କରୁଛନ୍ତି ସେଇଟା ଯେତେବେଳେ ସେଟାକୁ ଆମେ ଅନୁକରଣ କରିପାରିବା ନାହିଁ, ତେଣୁ ଦୁଇଟି ଶବ୍ଦ ରହିଛି, ଗୋଟେ ହେଉଛି ଅନୁସରଣ ଆଉ ଅନୁକରଣ। ତେଣୁ ଭଗବାନ ଲୀଳା ବୁଝିବା ପାଇଁ ଆମର ଶ୍ରୀଶ୍ରୀମଦ ଗୌରବଂଶ ମହାରାଜ କହନ୍ତି ଭଗବାନଙ୍କ ଏଇ ଯେଉଁ ସବୁ ଲୀଳା ବର୍ଣ୍ଣନା କରାଯାଇଛି ଭାଗବତ ଦଶମ ସ୍କନ୍ଧରେ, ଆମେ ସେ ସବୁ ଲୀଳାକୁ ଆମେ ବୁଝିପାରିବାନି। ଯଦି ଏକାଦଶ ସ୍କନ୍ଧରେ ଯେଉଁ ତତ୍ତ୍ୱ ସବୁ ବର୍ଣ୍ଣନା କରାଯାଇଛି ତାକୁ ଯଦି ନ ଜାଣିବା ତାହେଲେ ଲୀଳାକୁ ବୁଝିପାରିବା ନାହିଁ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ଅହମ୍ ହି ସର୍ବଜ୍ଞାନାନ୍ ଭୋକ୍ତା ଚ ପ୍ରଭୁରେବ ଚ ନ ତୁମାମ ଅଭିଜାନାନ୍ତି ତତ୍ତ୍ୱେନ ତ ଶ୍ରବନ୍ତିତ, ଭଗବାନ ହେଉଛନ୍ତି ଉପଭୋକ୍ତାରୀ, ଅହମ୍ ହି ସର୍ବଜ୍ଞାନାନ୍ ଭୋକ୍ତା ଚ ପ୍ରଭୁରେବ ଚ, ଏବଂ ସେ ହେଉଛନ୍ତି ପ୍ରଭୁ ସମସ୍ତଙ୍କର ମାଲିକ। କିନ୍ତୁ ଏଇଟାକୁ ଯେଉଁମାନେ ତତ୍ତ୍ୱରେ ଜାଣୁନାହାନ୍ତି କ'ଣ ହେବ, ତତ୍ତ୍ୱେନା ତ ଶ୍ରବନ୍ତ ତାଙ୍କର ଚବନ ପତନ ହେଇଯିବ, ତାଙ୍କର ତତ୍ତ୍ୱରେ ନ ଜାଣିପାରିଲେ ତାଙ୍କ ପତନ ହେଇଯିବ। ତେଣୁ ଏଇସବୁ ଯେଉଁ ଲୀଳା ସବୁ ରହିଛି ବିଦ୍ୟାପତି ହୁଅନ୍ତୁ ବା ଜୟଦେବ ହୁଅନ୍ତୁ ଚଣ୍ଡିଦାସ ହୁଅନ୍ତୁ ଏମାନେ ବହୁତ ରାଗାନୁଗା ସ୍ତରର ଭକ୍ତ, ସେମାନେ ସବୁ ରାଗାନୁଗା ଭକ୍ତି ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ଯେଉଁମାନେ ବୈଧି ଭକ୍ତି ଆଚରଣ କରୁଛନ୍ତି ଆମର ଭକ୍ତିର ସାମ୍ନା ସୁନ୍ଦର ବର୍ଣ୍ଣନା କରାଯାଉଛନ୍ତି, ବିଭିନ୍ନ ପ୍ରକାର ଭକ୍ତିର ବିଭିନ୍ନ ପ୍ରକାର ସ୍ତର ରହିଛି, ଆଦୌ ଶ୍ରଦ୍ଧା ତତ ସାଧୁ ସଂଘ ତତ ଭଜନ କ୍ରିୟା ତତ ନର୍ତ୍ତନ ନିବୃତ୍ତି ତତ ନିଷ୍ଠା ରୁଚି ଆସକ୍ତି ଇତ୍ତା ତତସ୍ତାତ୍, ଏସବୁ ବିଭିନ୍ନ ପ୍ରକାର ସ୍ତର ରହିଛି। ଆମେ ଆଦୌ ଶ୍ରଦ୍ଧା, ଯେଉଁମାନେ ଏଠିକି ଆସୁଛନ୍ତି ତାଙ୍କର କିଛି କିଛି ଶ୍ରଦ୍ଧା ଅଛି ଯେଉଁଥିପାଇଁ ସେମାନେ ଏଠିକି ଆସୁଛନ୍ତି, ଆଦୌ ଶ୍ରଦ୍ଧା ତତ ସାଧୁ ସଂଘ, ଶ୍ରଦ୍ଧା ହେଇଥିବାରୁ ସେମାନେ ସାଧୁସଙ୍ଗ କରୁଛନ୍ତି। ସାଧୁସଙ୍ଗର କ'ଣ ହେଉଛି ନା ଭଜନ କ୍ରିୟା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଜନ କ୍ରିୟା ହେଉଛି। ଭଜନ କ୍ରିୟା ହେଲେ କ'ଣ ହେବ ମାନେ ଅନର୍ଥ ନିବୃତ୍ତି, ଅନର୍ଥ ଯେଉଁ ରହିଛି ବିଭିନ୍ନ ପ୍ରକାର ଅନର୍ଥ ରହିଛି ଏବଂ ମୁଖ୍ୟତଃ ତାକୁ ଚାରି ଭାଗ ବିଭକ୍ତ କରାଯାଉଛି, ଅସତୃଷ୍ଣା ହୃଦୟ ଦୌର୍ବଲ୍ୟ ତତ୍ତ୍ୱଭ୍ରମ ଏବଂ ଅପରାଧ, ବିଭିନ୍ନ ପ୍ରକାର ଅପରାଧ ରହିଛି, ବହୁତ ବିସ୍ତାର ପ୍ରସଙ୍ଗ ଅନର୍ଥ ରହିଛି। କିନ୍ତୁ ଯେତେ ଆପଣଙ୍କର ଅନର୍ଥ ଦୂର ହେଉଛୁ ନଷ୍ଟ ପ୍ରାୟସୁ ଅଭଦ୍ରେଇଛୁ, ନଷ୍ଟ ପ୍ରାୟ ପୂର୍ଣ୍ଣ ନଷ୍ଟ ନହେଲେ ମଧ୍ୟ କିଛି କିଛି ଚାଲିଯାଉଛି, ଯେତିକି ଯାଉଥିବ ନଷ୍ଟ ପ୍ରାୟସୁ ଅଭଦ୍ରେଇଛୁ ନିତ୍ୟମ ଭାଗବତ ସେବା, ପ୍ରତିଦିନ ଯଦି ଆମେ ଗ୍ରନ୍ଥ ଭାଗବତ ଏବଂ ଭକ୍ତ ଭାଗବତଙ୍କର ସେବା କରିବା ତାହେଲେ ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତି ଭଗବତୀ ନୈଷ୍ଠିକ, ଭଗବାନଙ୍କ ପାଖରେ ଆମର ଭକ୍ତି ଆସିବ ନିଷ୍ଠା ଆସିବ, ନୈଷ୍ଠିକ ନିଷ୍ଠା ସେ କଥା କୁହାଯାଉଛି, ଭଜନ କ୍ରିୟା ହାତ ନାଡ଼ିଥିଲେ ତଥା ନିଷ୍ଠା ସେଠି ନିଷ୍ଠା ଆସିବ। ଇଏ ହେଉଛି ବୈଦିକ ଭକ୍ତିର ପ୍ରାଥମିକ ସ୍ତର ହେଉଛି ନିଷ୍ଠା, ପ୍ରାଥମିକ ସ୍ତର ଆମେ ପ୍ରଥମ ସ୍ତରରେ ଅଛେ, ପ୍ରାଥମିକ ସ୍ତର ନିଷ୍ଠା, ସେଇଠୁ ଆସିବ ରୁଚି ଆସିବ, ତାପରେ ରୁଚି ଆସିବ। ଯେମିତି ଉଦାହରଣ ଦିଆଯାଇଛି ଯେମିତି ଜଣେ ଜଣ୍ଡିସ ରୋଗୀ, ଜଣ୍ଡିସ ରୋଗୀ ତାକୁ ମିଠାଟା ପିତା ଲାଗିବ,
କାରଣ ତାର ପିତା ଅଧିକ ହେଇଯାଇଛି, ପିତ ଅଧିକ ହେଇଯାଇଛି। କିନ୍ତୁ ଆୟୁର୍ବେଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ସେଇ ଆକୁ ରସଟା ହିଁ ଦେଲେ ହିଁ ତାର ରୋଗ ଭଲ ହେବ। ସିଏ ଯେତେବେଳେ ପାନ କରି ଚାଲିବ, ଆସ୍ତେ ଆସ୍ତେ ପିଇ ଚାଲିବ, ତାପରେ ଆସ୍ତେ ଆସ୍ତେ ତାର ଯେଉଁ ଜଣ୍ଡିସ ରୋଗ ଯେତେବେଳେ ଭଲ ହେଇଯିବ ସେତେବେଳେ ସିଏ ତାର ମିଷ୍ଟତାଟା ଅନୁଭବ କରିବ। ତେଣୁ ସେଇଭଳିଆ ଆମର ଭଗବାନ କଥା ରୁଚି ଆସୁନି। ସୁଧ ଗୋସ୍ୱାମୀ ସହିତ ପ୍ରଥମେ କହୁଛନ୍ତି ଧର୍ମ ସନ୍ଦର୍ଶନ କଥା ସୁଧ ନୋତ୍ପାଦ। ଆମେ ଯେତେ ଧର୍ମ ଆଚରଣ କରୁଛେ କିନ୍ତୁ ଭଗବାନ କଥାରେ ଆମର ରତି ଆସୁନି ବା ରୁଚି ଆସୁନି, ତାହେଲେ ଯାହା ସବୁ କରାହଉଛି ସେସବୁ ଶ୍ରମ ଏବଂ କେବଳ ଶ୍ରମ। ତେଣୁ ନିଷ୍ଠା ସ୍ତରକୁ ଯେତେବେଳେ ଆହୁରି ଉନ୍ନତ ସ୍ତରକୁ ଯିବା ଆମେ ସେତେବେଳେ ରୁଚି ଅନୁଭବ କରିବା ଭଗବାନଙ୍କର କଥାର ଯେଉଁ ଆନନ୍ଦ, ଯେମିତି ଆମର କହୁଛନ୍ତି କିଏ ସୌନକାଦୃଶ କହୁଛନ୍ତି ବୟମ ତୁନ ପିତୃକାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ସୁଣତାମସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ। ସୌନକାଦି ଋଷି ବହୁ ବର୍ଷ ଧରି ଶ୍ରବଣ କରୁଛନ୍ତି ଭଗବାନ କଥା, ଶ୍ରବଣ କରୁଛନ୍ତି। ଯେତେବେଳେ ଦ୍ୱାପର ଯୁଗରେ ଭଗବାନ ବଳରାମ ଯେତେବେଳେ ଯାଉଛନ୍ତି, ବଳରାମ ଯେତେବେଳେ ଯାଇଛନ୍ତି ତୀର୍ଥ କରିବା ପାଇଁ, ସେ ସମୟରେ ସେମାନେ ମଧ୍ୟ ଶ୍ରବଣ କରୁଛନ୍ତି କାଠୁ ରୋମର୍ଷଣ ଶ୍ରବଣ କରୁଛନ୍ତି, ତାପରେ ସୁତ ଗୋସ୍ୱାମୀଠାରୁ ଶ୍ରବଣ କରୁଛନ୍ତି। କିନ୍ତୁ ଯେତେ ଶ୍ରବଣ କଲେ ମଧ୍ୟ ସେ କହୁଛନ୍ତି ବୟମ ତୁନ ବିତୃପ୍ୟାମ, ଆମେ ତୃପ୍ତି ପାଉନୁ। ବୟମ ତୁନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମ, ଭଗବାନ କଥାରେ ଆମେ ତୃପ୍ତି ପାଉନୁ। ଯତ୍ ଶୁଣନ୍ତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ, ଯେତେ ଆମେ ଶୁଣିବା ଯେତେ ଆମେ ଶୁଣୁଛୁ ସେତେ ରସ ଆମେ ଅଧିକ ପ୍ରାପ୍ତ ହେଉଛୁ, ଜ୍ଞାନ ଅଧିକ ପ୍ରାପ୍ତ ହେଉଛୁ, ପ୍ରତି ପଦେ ପଦେ ସ୍ୱାଦ ଅଧିକ ପ୍ରାପ୍ତ ହେଉଛୁ। ପ୍ରଭୁ ନାରାୟଣ କହୁଛନ୍ତି ଯେ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର ଇଜ୍ ବିୟଣ୍ଡ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର। ଭୌତିକ ଗ୍ରନ୍ଥ ଏବଂ ବୈଦିକ ଗ୍ରନ୍ଥ କିନ୍ତୁ ତଫାତ୍ କ'ଣ, ପରମାର୍ଥୀୟ ଗ୍ରନ୍ଥ କିନ୍ତୁ ତଫାତ୍ କ'ଣ ନା, ଇଏ ହେଉଛି ଭୌତିକ ତ୍ରିଗୁଣରୁ ଉର୍ଦ୍ଧ୍ୱରେ। ବିଦ୍ୟାପତି ଜୟଦେବ ଚଣ୍ଡିଦାସ ସେମାନଙ୍କର ସବୁ ଯେଉଁ ଲେଖା ସବୁ ରହିଛି ହେଉଛି ଭୌତିକ ତ୍ରିଗୁଣର ଭିତରେ ନୁହଁ, ଏ ତ୍ରିଗୁଣର ଉର୍ଦ୍ଧ୍ୱରେ। ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ଇଜ୍ ବିୟଣ୍ଡ ମୋର୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର। ଆମେ ଯେତେ ଅଧିକ ପଢ଼ୁଥିବା ସେତେ ଅଧିକ ଅର୍ଥ ଆମେ ଅନୁଭବ କରୁଥିବା, ଅଧିକ ଅର୍ଥ ରିଏଲାଇଜେସନ୍ ବା ଅନୁଭବ ଆସୁଥିବା। ଜଣେ ଆମର ଯଦି ଉଦାହରଣ ସ୍ୱରୂପ ଆମେ ଯଦି ନ୍ୟୁଜ୍ ପେପର୍ ହେଉ ବା ଯେକୌଣସି ବୈଦିକ ଗ୍ରନ୍ଥ ସବୁ ଆମେ ଦେଖନ୍ତୁ, ସେକ୍ସପିୟର ହୁଅନ୍ତୁ ବା ଯେତେ ଯେଉଁ ନୋବେଲ୍ ପ୍ରାଇଜ୍ ପାଉଛନ୍ତି, ଲିଟରେଚର୍ ନୋବେଲ୍ ପ୍ରାଇଜ୍ ପାଉଛନ୍ତି, ତାକୁ ଆମର ନାରଦ ମୁନି କଥା କହୁଛନ୍ତି ଆସ ନୂଆ ସମୟ ହେଇଗଲାଣି। ତେଣୁ ଆମର କହିବା ଉଦ୍ଦେଶ୍ୟ ଇଏ ହେଉଛି ଆମେ ଯେତେବେଳେ ଭଜନ କରିବା ଏଇଭଳି ଭାବରେ ବିଭିନ୍ନ ସ୍ତର ଆସେ, ନିଷ୍ଠା ତାପରେ ରୁଚି ତାପରେ ଆସକ୍ତି। ଆମର ବର୍ତ୍ତମାନ ଭୌତିକ ଆସକ୍ତି ପ୍ରତି ରହିଛି, ଭୌତିକ ଜିନିଷ ପ୍ରତି ଆସକ୍ତି ରହିଛି, ତେଣୁ ଆମେ ସେଇଟା ପ୍ରତିମ ଠାକୁର କହୁଛନ୍ତି ଯେ ଲାସମୟ ଲାଳସମୟ ପ୍ରାର୍ଥନାରେ ସେ କହୁଛନ୍ତି ରୂପ ରଘୁନାଥ ପଦେ ହଇବି ଆକୃତି କବେ ଆମେ ବୁଝିବ ସେ ଯୁଗଲ ପ୍ରେମ। ବୈଷ୍ଣବମାନଙ୍କର କୃପା ପ୍ରାପ୍ତ ହେଲେ ଆମେ ସେସବୁ ଜିନିଷ ଜାଣିପାରିବା। ତେଣୁ ଆ ଉପରେ ଆସୁଛି ଭାବ, ତାପରେ ମହାଭାବ, ଏସବୁ ବିଭିନ୍ନ ପ୍ରକାର ସ୍ତର ରହିଛି, ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ, ଏ ରାଗାନୁଗ ଭକ୍ତି ସେତେବେଳେ ଆସିଯାଏ ବୈଦିକ ଭକ୍ତର ଉର୍ଦ୍ଧ୍ୱରେ ସେ ରାଗାନୁଗ ଭକ୍ତି। ତେଣୁ ଆମେ ଏଇଟାକୁ ଅନୁକରଣ କରିପାରିବାନି, କେବଳ ଆମେ ଅନୁସରଣ କରିବା। ଜୟ ଶ୍ରୀ ଚୈତନ୍ୟ ଚେତାନନ୍ଦ କି, ଜୟ କୃଷ୍ଣଦାସ କବିରାଜ ଗୋସ୍ୱାମୀ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟୀ ଗୋପ ଆନନ୍ଦେ, ଜୟ ଶ୍ରୀ ଗୋପାଳ ମହାରାଜ।